ভগবতে বাসুদেবায়, শ্রীমদ ভাগবতম দশম স্কন্ধ 25তম অধ্যায়। সামান্য শ্রবণ করুথিলে কিভাবে গোবর্ধন ধারণ করিয়া পরে ভগবান কৃষ্ণ ব্রজবাসী মানুষ আহ্বান করেছেন, এবং গোবর্ধনের তলে যেভাবে প্রচন্ড বাড়িপাতরে ছত্রতল সমস্ত আশ্রয় নিয়ন্তি, যে ভগবান নিজে, ভগবান কৃষ্ণ শ্যাম সুন্দর নিজে নিজ হস্তরে হস্তরে গোবর্ধন ধারণ করেছেন এবং সমস্ত আশ্রয় দিয়েছেন। যেমন ছত্র ছায়া বলে গোটে সত্য রয়েছে ওড়িয়ায়, কৃষ্ণ যাহাকে নিজের করতে, ভগবান যাহাকে নিজের করা চেষ্টা করতে, তাকে নিজের ছত্র ছায়া তলে রাখতে। প্রমাণ এই গোবর্ধন ধারণ লীলা ব্রজবাসী মানে এবং ভগবান শ্রীকৃষ্ণ গতকাল আমি শুনুলে শ্যামসুন্দর সহিত ব্রজবাসী মানে সাত দিন ধরে এভাবে সৌন্দর্য মত পান করেছেন। আমার জড় শরীর অছে বলে জড় শরীর পুষ্টি পাই আমার অন্ন ডালি সবজি বা আহার দরকার, জলঠু আরম্ভ করি এ শরীরের ক্ষুদা তৃষ্ণা মেটেবা জল দরকার, ক্ষুদা মেটেবা কোণী আহার দরকার। ভগবান কৃষ্ণ জানান শরত শরত হওয়া পূর্ব বিচার করে সব দিয়েছেন, শস্যকু শস্য সামলা করি সব শাক সবজি শস্য সব সৃষ্টি করে দিয়েছেন। যেভাবে সরকার কেবল গোটে দণ্ড দৌনি, জেল ভিতরে কেবল রক্ষণে সে ভিতরে খাওয়া পাই আমি ব্যবস্থা করছি, ভগবান কেবল শরীরটা গোটে দণ্ড দিয়ে মানুষকে ছাড় না, শরীর ব্যবস্থা পাই সব করে দিয়েছেন, সব কৃষ্ণঙ্কর সৃষ্টি দণ্ড শরীর। আমার যেহেতু জড় শরীর, জড় শরীরের আবশ্যকতা রয়েছে আহার নিদ্রা, সে প্রথমে আসলে আহার নিদ্রা ভয় মৈথুন জড় শরীর ধারণ করতে মানে শরীরটা ডিমান্ড শরীরটা দাবি করিব, তুমি মনা করি পারিব মোর আহার দরকার নেই বলে শরীরটা দাবি করিব, সেটা নহেলে মানে শরীর সাংে সাংে ডিস্টর্ব হব, মন সাংে সাংে ডিস্টর্ব হয়ে যাব, আহার দরকার নিদ্রা শোয়া দরকার নয় শরীর খারাপ হয়ে যাব। আমি শরীর নয় কিন্তু যেহেতু শরীর আত্মা যেহেতু শরীর ভিতরে বর্তমান নিবাস করছি সে শরীর ধর্ম হিসাবে চালিয়ে পড়ব, তবু আহার ভোজন করিয়া পড়ব, আমি ছাড়ি পারি সে আমি ভক্তি যুগরে যোগী মান ভি অষ্টাঙ্গ যোগী মান ভি বা এমন ভি আমার যে নীতি নীতি সব যা কুমি অত্যন্ত কঠোর তপময় জীবন আমার নহে, আমার শৃঙ্খলিত জীবন সিস্টমেটিক্যাল ইংলিশ যা বলে সিস্টমেটিক্যাল লাইফ শৃঙ্খলিত জীবন ভগবান তাকে কেছেন। যেমন ডক্টর মানে কোণ করতে ডক্টর মানে বহু শরীর বহু কিছু সে এটা খাওয়া দরকার এটা খাওয়া দরকার নেই এটা এমনি করা দরকার এটা এমনি করা দরকার নেই, বহু যেকোনো ডক্টর কে দিয়ে যেত আয়ুর্বেদিক ডক্টর কে দিয়ে তুমি যা কাহা পাখ যাও কি কে থা পা পিও কি কে না থা পা ভাবি তুমি গরম পা পিও, আজ জন পাখ যাও সে কে না তুমি আলু খাওয়ানি, আজ জন পাখ যাও না তুমি বাইগণ খাওয়ানি, তুমি শরীর বিষয়ে বহু লোক সঙ্গে পরামর্শ করে তুমি গোটে ক্রেজি হয়ে যাবে পাগল হয়ে যাবে, শরীর যেতে লোক যাব সে বিভিন্ন বিভিন্ন কারণ শরীর এত আবশ্যক রয়েছে গোটে অনলিমিটেড ইয়ার শরীর কেতে কোণ ব্যবস্থা করা যাইছি কিছু কই হবনি, এই সৃষ্টির যেতে প্রকার দেখছো তুমি গোটে মানুষের খালি ভোগ পাই আমার আমার মায়াবাদী বলে নুহে যে আমি সব ছাড় দেওয়া বা ভোগী নুহে যে সব ভোগ করা, আমি ভগবান মতরে চালছি কৃষ্ণ আমি মত দিয়েছেন, আমি ডক্টর উপরে এত বিশ্বাস করবানি কি ভোগী সমাজ উপরে এত বিশ্বাস করবানি, আমি কৃষ্ণঙ্কর মত নেলে বা কৃষ্ণঙ্কর গুরুকৃষ্ণঙ্কর আশ্রয় নিয়ে আমি চাললে আমি আমি সুশৃঙ্খলিত হয়ে গেলে আমি ভগবান বুদ্ধি দেবে কোণ ভোজন করা দরকার কোণ করা আবশ্যক নাই কেউটা ভোজন কলে মোর ক্ষতি হচ্ছে সেটা নিজকে নিজে জাণি কেউটা ঝিউ লালসার ভোজন করছে এ ভগবান বুদ্ধি দেবে, যদি কৃষ্ণ বুদ্ধি ন দৌঁচ ତୁମେ ଜାଣିଲେ ସୁଦ୍ଧା କ'ଣ ହେବ? ଡାଇବେଟିସ୍ ରୋଗୀ ଜାଣିନି କି ମିଠା ଖାଇବା? ସେ ଜାଣିଥିବ, ଜାଣିକି ବି ଖାଉଥିବ, ତାର ଜ୍ଞାନ ନାହିଁ, ସେ ବୁଦ୍ଧିଟା ସ୍ଥିର ବୁଦ୍ଧି ନୁହେଁ। ସର୍ବପାଇଁ ଏତେ ଧ୍ୟାନ ଏତେ ବ୍ୟସ୍ତ ହେବା ଦରକାର ନାହିଁ। ଭଗବାନଙ୍କର ସେବା କଲେ ତାର ଦାୟିତ୍ୱଟା କୃଷ୍ଣ ନେଇଯିବେ। ଆଉ ଏଇ କଥାରେ ମୁଁ କହୁଥିଲି, ସାତ ଦିନ ସେମାନେ ଯଦି କେହି ଜଣେ ଯୁକ୍ତି କରନ୍ତି, ପ୍ରଶ୍ନ କରନ୍ତି, ସାତ ଦିନ କେମିତି ଜଳପାନ କଲେନି? ଆରେ ଆମ ସ୍ୱର ପାଇଁ, ଆମ ସ୍ୱର ସେ ତାଙ୍କ ସହିତ କେମିତି ତୁଳନା କରିବା? ଗଜେନ୍ଦ୍ର 1000 ବର୍ଷ ଭୋଜନ ନ କରି ରହିଥିଲା, ତୁମେ ତାଙ୍କୁ ଚିନ୍ତା କର କେମିତି ହେଲା। ସବୁଥିରେ କାହିଁକିର ପ୍ରଶ୍ନ, କାହିଁକି ଯୋଉ ପ୍ରଶ୍ନ କରାଯାଉଛି ଏଇଟା ଏଇ ଜଗତରେ, ଏ ଭୌତିକ ଜଗତରେ? କାରଣ ଏଠି ଏଠି ସବୁ ସମ୍ଭବ ଜିନିଷ ଗୁଡ଼ାକ ଅଛି ନା, ଇମ୍ପସିବୁଲ ଜିନିଷ କିଛି ନାହିଁ, ଅସମ୍ଭବ ଜିନିଷ ଯୋଉଠି କିଛି ନାହିଁ, କେବଳ ଅସମ୍ଭବ ଜିନିଷ ଯୋଉଟା ଏଇ ମଣିଷ ଭଗବାନ ସୃଷ୍ଟି କରି ଛାଡ଼ିଛନ୍ତି, ଆଉ ସବୁ ସମ୍ଭବ ଜିନିଷ। ଅସମ୍ଭବ ହେଉଛି କେବଳ ଗୋଟେ ମଣିଷ, ଭଗବାନ ଯୋଉ ମଣିଷକୁ ସୃଷ୍ଟି ଛାଡ଼ିଛନ୍ତି, ତାର ଯୋଉ ବୁଦ୍ଧି ଜ୍ଞାନ କୌଶଳ ଏସବୁ ଭଗବାନଙ୍କ ପାଖରୁ ଆସିଛି, ସେ ଗୋଟେ ଅସମ୍ଭବ। ସରଟା ଗୋଟେ ଅଦ୍ଭୁତ ରକମର ଭଗବାନ ସୃଷ୍ଟି କରିଦେଇଛନ୍ତି, ଅସମ୍ଭବ ଆଉ କ'ଣ? ଲୋକ ସବୁ କରିଦେଉଛନ୍ତି, ରାତାରାତି ନଦୀ କରିଦେବେ, କେନାଲ କରିଦେବେ, ପାଣି କରିଦେବେ, ପାଇପ୍ କରିଦେବେ, ଅସୁରମାନେ ଯାହା ସବୁ କରୁଥିଲେ ସୁଡ଼ଙ୍ଗ କରିକି ରହିଯାଉଥିଲେ, ବର୍ତ୍ତମାନ ରାତାରାତି ସୁଡ଼ଙ୍ଗ କରିଦେବେ, ସବୁ କିଛି ହେଇଯିବ, ଦେଶଟାକୁ ଧ୍ୱଂସ କରିଦେବେ, ସବୁ ସମ୍ଭବ କରିଦେବେ। ଯେହେତୁ ସେମାନେ ସବୁକିଛି ସମ୍ଭବ କରିଦେଉଛନ୍ତି, ତାଙ୍କୁ ଅସମ୍ଭବ ଜିନିଷ ଶୁଣିଲା ବେଳକୁ ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁ, ଏଇଟା କେମିତି ହବ ଭଗବାନ, ଏଇଟା କେମିତି କରିବେ? ସେ ଜାଣନ୍ତିନି ଏଠି ଜଗତରେ ସବୁ ସମ୍ଭବ ହେଇପାରିବ, କିନ୍ତୁ ସ୍ପିରିଚୁଆଲ ୱାର୍ଲଡରେ, ଆଧ୍ୟାତ୍ମିକ ବା ବୈକୁଣ୍ଠରେ ବା ଗୋଲୋକରେ ସେଠି ସବୁ ଅସମ୍ଭବ ଜିନିଷ, ଏ ଜଗତରେ ସବୁ ଅସମ୍ଭବ ଜିନିଷ। ଏ ଜଗତରେ ଯୋଉଟାକୁ ଆମେ ଯାହା କରୁଛେ ତା ଏହାର ଅପୋଜିଟ୍ ଜିନିଷଟା ସେଠି ସବୁ ଅଛି, ଏଇଟା ହଉଛି ଗୋଟେ ଆଶ୍ଚର୍ଯ୍ୟ। ସେଥିପାଇଁ ଆମକୁ ବିଶ୍ୱାସ ହଉନି କେହି ବି ଗୋଟେ ସ୍ପିରିଚୁଆଲ, ଆଉ 5 ବର୍ଷ ପରେ କେହି ବିଶ୍ୱାସ କରିବେନି, କି ଆଉ 10 ବର୍ଷ ପରେ କିଛି ଲିଟରେଚର୍ଟା କି ଚାଲିବନି, ଏଇ ଲିଟରେଚର୍ ସବୁ ସାଇନ୍ସ ହେଇଯାଇଥିବ। ଆମର ଯୋଉ ଗୀତା ଭାଗବତ ସବୁ ସାଇନ୍ସ ଭଳିଆ ତାକୁ ସବୁ ଆଜିକାଲି ଦେଖୁନା କି, ଯେମିତି କ'ଣ ହେଟା କହୁଛନ୍ତି, କ'ଣ କମ୍ପ୍ୟୁଟର ଦ୍ୱାରା ଦେଖୁନାହାନ୍ତି, ସବୁ ପ୍ରୋଜେକ୍ଟର ମାଧ୍ୟମରେ ତାକୁ ସବୁ ବିଭିନ୍ନ ପ୍ରୋଗ୍ରାମ କରିକି ଏଣୁ ତେଣୁ କରି ବୁଲେଇ ବାଲେ ବୁଲେଇ ବଙ୍କେଇ ତାଙ୍କୁ ଗୋଟେ କନଭିନ୍ସ କରିବାକୁ ପଡ଼ୁଛି, କାରଣ ତାଙ୍କର ସେଟା ବୁଝିପାରିବେନି, ଏଇଟା ଅସମ୍ଭବ ଜିନିଷ ଗୁଡ଼ା ଲାଗୁଛି ଆଉ। କାରଣ ଆଧ୍ୟାତ୍ମିକ ଜିନିଷ ମାନେ ହିଁ ସବୁ ଅସମ୍ଭବ, ମଣିଷ ଦ୍ୱାରା ଏଇଟା ସମ୍ଭବ, ଭକ୍ତି ହେଉଛି ଅସମ୍ଭବ, ଏଇଟା ବା ପ୍ରପଞ୍ଚ, ଭକ୍ତିଟା ଏଇ ଜଗତର ନୁହେଁ, ତେଣୁ ଆମ ପାଇଁ ଏଇଟା ଅସମ୍ଭବ ଲାଗିବନି, ସବୁଗୁଡ଼ା କଳ୍ପନା ଲାଗିବ, କେମିତି ହେଇଯିବ, କେମିତି ଗୋଟେ ଜୀବ ଏମିତି ଖାଇବନି, କେମିତି ଶୋଇବନି, କେମିତି 24 ଘଣ୍ଟା କାନ୍ଦିବ, କେମିତି 24 ଘଣ୍ଟା ମନ ଭିତରେ କୃଷ୍ଣ ଯୋଉଟା ଚିନ୍ତା କରୁ, ତା ମନଟା ସ୍ତ୍ରୀ ପିଲା ଛୁଆ ଘର ସଂସାର ସବୁ କଥା ଖାଲି କୃଷ୍ଣଙ୍କୁ କେମିତି ଚିନ୍ତା କରିବ, ମନଟା ଅସମ୍ଭବ, ଏଇଟା ଏଇଟା ଅସମ୍ଭବ ଗୋଟେ ଜୀବ ପାଇଁ। ସେଥିପାଇଁ ଏ ଜଗତର ସବୁ ଅସମ୍ଭବ, ଆଧ୍ୟାତ୍ମିକ ଦୃଷ୍ଟିରେ ବା ଆଧ୍ୟାତ୍ମିକ ଜଗତର କାର୍ଯ୍ୟକଳାପ ବା ଗୋଲକର କାର୍ଯ୍ୟକଳାପ ଏ ଜଗତର ଅସମ୍ଭବ, ସେଥିପାଇଁ ଜୀବ ଗୁଡ଼ାକୁ ବିଶ୍ୱାସ ଆସୁନି କି ହବ ବି ନାହିଁ, ଅସମ୍ଭବ ଜିନିଷ ନା। ଭୋଜନ 7 ଦିନ ଯାଏ କେହି ଭୋଜନ କଲେଣି, ଆଉ ଚକ୍ରବର୍ତ୍ତୀ ତାଙ୍କ ଟୀକାରେ କ'ଣ ଲେଖିଲେ ନା, ଗୋପୀମାନଙ୍କର ଲାବଣ୍ୟମୃତକୁ ପାନ କରୁଛନ୍ତି କିଏ, ଭଗବାନ କୃଷ୍ଣ। ଆଉ କୃଷ୍ଣଙ୍କର କୃଷ୍ଣ ସର୍ବ ଅଭିମୁଖ ହୋଇଛନ୍ତି ଏବଂ ସମସ୍ତେ ନିଜ ନିଜର ରସ ହିସାବରେ କୃଷ୍ଣଙ୍କ ନିକଟରୁ କୃଷ୍ଣଙ୍କର ସୌନ୍ଦର୍ଯ୍ୟ ମୃତ ବା ରୂପ ମାଧୁର୍ଯ୍ୟ ସବୁ ପାନ କରୁଛନ୍ତି। ଏଇଟାକୁ ତୁମେ ଯଦି ଜଣେ ଗୋଟେ ଲୋକ କଲେଜରେ ଯାଇ କହିବ ବା କେଉଁ ଲୋକକୁ କହିବ, ସେ କ'ଣ କ'ଣ କୃଷ୍ଣଙ୍କ ମୁଣ୍ଡରେ ମୁହଁରେ କ'ଣ ମହୁ ଥିଲା କି? ଲୋକ ଆଜିକାଲି ଯୁକ୍ତି କ'ଣ ମହୁ ଚାଟିକି କ'ଣ କୃଷ୍ଣଙ୍କର ମୁହଁଟାକୁ ଦେଖିଦେଇ ତାଙ୍କର ସବୁ ଭୋଗ ଚାଲିଗଲା, ଏଇଭଳିଆ ଅସମ୍ଭବ ସବୁ ଯୁକ୍ତି କରି ଆଜିକାଲି ତ ସେମାନେ ସେଇଭଳି ବ୍ୟାକ୍ଗ୍ରାଉଣ୍ଡରେ ପଢ଼ିଛନ୍ତି ନା, ତାଙ୍କୁ ତୁମେ ବୁଝେଇ ପାରିବେନି, କେବଳ ତାଙ୍କୁ ଦେହ ମନ ଇନ୍ଦ୍ରିୟ ଦୁଃଖ ଏଗୁଡ଼ା କହିବ ଖାଲି। ବର୍ତ୍ତମାନ ଯୋଉ ସମାଜର ଷ୍ଟାଣ୍ଡାର୍ଡଟା କେବଳ ଏତିକି ଉପରେ, ବର୍ତ୍ତମାନ ଯୋଉ ମାନେ ଯାହାକୁ ଯେ ଭକ୍ତ ଭକ୍ତକୁ ଯୋଉ ଯାହା କରିବାକୁ ପଡ଼ିବ ଭକ୍ତ ସମାଜରେ ବର୍ତ୍ତମାନ ଏଇ ଜିନିଷ ଉପରେ, କାରଣ ସେମାନେ ଷ୍ଟ୍ରଗଲିଂ କରୁଛନ୍ତି କାହାକୁ ନେଇ, ଦେହକୁ ନେଇ, ଦେହ ସହିତ କନେକ୍ଟେଡ୍ ଜିନିଷଟା ତୁମକୁ ସବୁ କହିବାକୁ ପଡ଼ିବ, ଦେହଟା କେମିତି ଭଲ ରହିବ, ଏଇଟା ରହିବ କେମିତି ଭଲ ଭୋଜନ କରିବ, କେମିତି ମନ ସ୍ଥିର ହବ, କେମିତି ଇନ୍ଦ୍ରିୟ ଇଏ ହବ, ଏଇଗୁଡ଼ା ଗୋଟେ ଭାରି ଇଣ୍ଟରେଷ୍ଟରେ ଶୁଣିବେ, କାହିଁକି ସେ ତାଙ୍କର ତ କେବଳ ସେ ବଡିଟା ତାଙ୍କୁ ପ୍ରୋବ୍ଲେମ୍ ତିଆରି କରୁଛି ନା, ସେ ବଡିଟାକୁ ନେଗ୍ଲେକ୍ଟ କରିକି ଉପରୁ ଯାଇପାରିବେନି। ତେଣୁ ଏଇ ଯୋଉ ବିଜ୍ଞାନ ରହିଲା ସମସ୍ତେ ଗ୍ରହଣ କରିପାରିବେନି, ଚକ୍ରବର୍ତ୍ତୀ ଯୋଉଟା ଲେଖିଲା ତୁମେ କାହାକୁ କହିପାରିବନି, ଦୁଇ ଜଣଙ୍କର ଗୋପୀମାନେ ବା ବ୍ରଜବାସୀମାନେ କୃଷ୍ଣଙ୍କ ଲାବଣ୍ୟମୃତ ପାନ କରୁଥିଲେ, ରୂପରାବଲ୍ୟ ଦର୍ଶନ କରିକି ତାଙ୍କର କ୍ଷୁଦା ତୃଷ୍ଣା ସବୁ ଭୁଲି ଯାଇଥିଲେ, ତୁମେ ଆକୁ ବୁଝେଇବ କାହାକୁ, ସେ ଲୋକ ହସି ଉଡ଼େଇବ ପାରିବନି, ଆରେ ସେ ବୁଝିପାରୁନି, ଏଇଟା ହଉଛି ଆମର ଜଡ଼ ଶରୀର, ଆମ ଜଡ଼ ଶରୀରର ସବୁ ଆବଶ୍ୟକତା ରହିଛି, ଚିନ୍ମୟ ଶରୀର ସେଟା କିଛି ଆବଶ୍ୟକ ନାହିଁ, କାରଣ ଡିମାଣ୍ଡ କିଛି ନାହିଁ, ଆମର ଡିମାଣ୍ଡ ରହିଛି। ଆମର ଆଉ ଅସୁବିଧାରେ କ'ଣ ରହୁଛି, ଆମର ଏଇ ଭକ୍ତ ଯେଉଁ ଭଗବାନଙ୍କ ସ୍ପିରିଚୁଆଲାଇଜ୍ ହେବ, ଏଇ ବଡିଟା ସ୍ପିରିଚୁଆଲାଇଜ୍ ହେବ ନା, ତୁମକୁ ଆଉ ଗୋଟେ ଶରୀର ମିଳିଯିବ। ଯଦି ଯେତେବେଳେ ଭଗବାନଙ୍କ ପାଖକୁ ଯାଉଛି, ଏ ଶରୀରରେ ସାଧନ କରି ଏ ବଡିଟା ସ୍ପିରିଚୁଆଲାଇଜ୍ ହେବ। ଏଇଟା ବର୍ତ୍ତମାନ କ'ଣ ଅଛି, ମେଟେରିଆଲ, ଏଇଟା ମେଟେରିଆଲାଇଜ୍ ହେଇକି ଅଛି। ଏ ଚାରିଟା ଜିନିଷ ଏହାର ଡିମାଣ୍ଡ ରହିଛି, ବଡି କ'ଣ କ'ଣ ଡିମାଣ୍ଡ କରୁଛି, ଆହାର, ନିଦ୍ରା, ଭୟ ଆଉ ମୈଥୁନ, ଏ ଚାରିଟା ଡିମାଣ୍ଡ କରିବ। ସେ ଆହାର ଭୋଜନ କରିବ, ଶୋଇଯିବ, ନିଦ୍ରା, ଭୟ, ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତା ହେବ, ଟଙ୍କା ରଖିବି, ପଇସା ରଖିବି, ଭଲ ଘର ରହିବି, ଥଣ୍ଡା ହେଲା, ଜ୍ୱର ହେଲା, ଆଉ ମୈଥୁନ ଯୌନ କ୍ରିୟା, ତାର ଏଇଟା ଶରୀରର ଡିମାଣ୍ଡ, ଶରୀରଟା ଡିମାଣ୍ଡ କରିବ। ସମସ୍ତଙ୍କ ଯିଏ ଶରୀର ପାଇଁ ଏଇଟା ଡିମାଣ୍ଡ କରିବ। ଚିନ୍ମୟ ସ୍ପିରିଚୁଆଲାଇଜ୍ କେମିତି ହବ ବଡିଟା, ଏଇଟା ଓଲଟା, ଜିରୋ ଡିମାଣ୍ଡ, ବଡିର ଡିମାଣ୍ଡ କିଛି ନାହିଁ, ତୁମେ ବଡିର ଡିମାଣ୍ଡକୁ ଫୁଲଫିଲ୍ କରିବ। ଆମେ ବର୍ତ୍ତମାନ କ'ଣ କରୁଛେ, ବଡି ଯାହା ଡିମାଣ୍ଡ କରୁଛି, ଆମେ ପାଣି ଶୋଷ ଲାଗୁଛି, ଆମେ ପାଣି ପିଇବା, ଭୋକ ଲାଗିଲା, ଆମେ ଭୋଜନ କରିବା, ତାର ଡିମାଣ୍ଡ ହିସାବରେ ଆମକୁ ଚାଲିବାକୁ ପଡୁଛି। କିନ୍ତୁ ସ୍ପିରିଚୁଆଲ ବଡିରେ ତାରଟା ନାହିଁ, ବଡି କିଛି ଡିମାଣ୍ଡ କରିପାରିବନି, ସିଏ ବଡିକି ବର୍ତ୍ତମାନ ବଡି ଆତ୍ମାକୁ କଣ୍ଟ୍ରୋଲ କରୁଛି, ଆମକୁ କଣ୍ଟ୍ରୋଲ କରୁଛି ନା, ଆଉ ଆମେ ଆତ୍ମା ନା, ଆମକୁ ବଡି କଣ୍ଟ୍ରୋଲ କରୁଛି। ଖାଇବାକୁ ଲାଗିବ ଖାଇବା, ନିଦ ଲାଗିଲା ଶୋଇବା, ଆଳସ ଲାଗିଲା, ଟାୟାର୍ଡ ଲାଗିଲା, ଏଇଟା ବଡି ଆମକୁ ଆଉ କଣ୍ଟ୍ରୋଲ ରହିଛି। ସ୍ପିରିଚୁଆଲାଇଜ୍ ହେଇଗଲେ ଆତ୍ମା ବଡିକୁ କଣ୍ଟ୍ରୋଲ କରିବ, ତାର ସ୍ପିରିଚୁଆଲ ପୋଟେନ୍ସିଆଲ, କହିବ ଖାଇବିନି, କ'ଣ ଅଛି, ଠିକ୍ ଅଛି, ରହିଯିବି, ଉପବାସ ରହିଯିବି। ଯେମିତି ଗୋସ୍ୱାମୀ ମାନେ କ'ଣ ଭୋଜନ କରିଦେବେ, ଶୁଷ୍କ ରୁଟି ଚଣା ଖାଇକି ଭୋଜନ କରିଦେବେ, ତୁମେ ସେଇଟା ଖାଇବ, ତୁମେ କ'ଣ ଲେଖିପାରିବ, ଏତେ ଘଣ୍ଟା ଅନିଦ୍ରା ରହିପାରିବ, ଜପ କରିପାରିବ, ତୁମର କନସେନ୍ଟ୍ରେସନ ରହିବ, ତୁମେ ଏଇଟା ଯଦି କରିବ ଆର୍ଟିଫିସିଆଲ, ଆଉ ସ୍ପିରିଚୁଆଲ କାମ କିଛି କରିପାରିବେ। ଜଣେ କହିଦେବ ନା, ମୁଁ ଏଇଭଳି ଗୋସ୍ୱାମୀ ମାନେ ଖାଉଥିଲେ ଶୁଖିଲା ରୁଟି ଚଣା, ଆଉ ମୁଁ ତାଙ୍କୁ ମୁଁ ଖାଇବି ସେଇଟା, ତୁମେ ଚଣା ଚଣା ରୁଟି ଖାଇଲେ କ'ଣ ହବ, ଖାଇଦେବ, ଖାଇଦେଲା ପରେ କିଛି କରିବେନି, ମାଡ଼ାଟା ଧରି ବସିଥିବ, ଘୁମାଉଥିବ, କାହାକୁ ଦେଖିଲେ ରାଗିବ, ତୁମର ବଡ଼ର ତ ଏନର୍ଜି ନାହିଁ, ତୁମର ତ ସ୍ପିରିଚୁଆଲ କାମ କ'ଣ ତାଙ୍କ କରିପାରିବ। ରାତିରେ ସେ ଶୟନ କରନ୍ତିନି, ଦେଢ଼ ଘଣ୍ଟା ଶୟନ କରନ୍ତି, ଚାରିଦଣ୍ଡ ଶୟନ କରନ୍ତି, ସବୁବେଳେ ଶାସ୍ତ୍ର ରଚନା କରନ୍ତି। ତୁମ ମୁଣ୍ଡରେ ବୁଦ୍ଧି ବସିବ, ଅଭୋଜନ କଲେ ତୁମ ମୁଣ୍ଡରେ ବୁଦ୍ଧି ବସିବ କି, ଖାନା ନହେଲେ ତୁମ ବହି ଧରିବ ବୋଲି ପଡ଼ିବ, ଚିତ୍ରପଟା ଖାଇ କେଉଁଠି ଶୋଇବ, କୁଆଡ଼େ କ'ଣ କରିବ, ପିଠି ଲାଗିଯାଉଥିବ, କାନ୍ଥକୁ ମୁଣ୍ଡ ଲାଗିଯାଉଥିବ, ମାଟିକି ଆମେ ତ ରହିପାରିବୁନି। କାରଣ ଯେପର୍ଯ୍ୟନ୍ତ ସ୍ୱର ଧାରଣ ଜଣେ ରହିଛି, ତାର ସ୍ୱରଟା ସ୍ପିରିଚୁଆଲାଇଜ୍ ହେଇନି, ସ୍ପିରିଚୁଆଲାଇଜ୍ କେମିତି ହବ, ଏଟା କୋଉ ଯୋଗ ପ୍ରୋସେସ୍ ନୁହେଁ ଯେ ଖାଇ ପିଇ ଦେଇକି ଗୋଟେ କ'ଣ ଗୋଟେ କରିଦେଇକି ତୁମେ ତାକୁ ସ୍ପିରିଚୁଆଲାଇଜ୍ କରିବ, ଏଇଟା ସେମିତି ନୁହେଁ। ଭଗବାନଙ୍କ ପ୍ରତି ଯେଉଁ ପ୍ରେମ ବୃଦ୍ଧି ହବ, ମମତା ବୃଦ୍ଧି ହବ, ସାଧୁଗୁରୁଙ୍କର କରୁଣା ଦ୍ୱାରା ସ୍ୱର ଚିନ୍ତାଟା, ସ୍ୱରର ଦାୟିତ୍ୱଟା ଆତ୍ମା ନେଇଯାଆନ୍ତି, ପରମାତ୍ମା ନେଇଯାଆନ୍ତି। ପରମାତ୍ମା କ'ଣ କରୁଛନ୍ତି, ଦୁଇ ଜଣଙ୍କୁ ମେଣ୍ଟେନ୍ କରୁଛନ୍ତି ନା, କାହାକୁ କାହାକୁ, ସ୍ୱରକୁ ଆତ୍ମାକୁ। ବର୍ତ୍ତମାନ ଯଦି ଆମେ ପରମାତ୍ମାଙ୍କ ଠାରୁ ଅଲଗା ହେଇ କନେକ୍ଟ ହେଇକି ରହୁଛେ, ଅଲଗା ଅଲଗା ହେଇକି ରହୁଛେ, ବର୍ତ୍ତମାନ ଆମ ମେଣ୍ଟେନାନ୍ସଟା ଆମେ କରୁଛେ, ଯେତେବେଳେ ଆମେ ଭଗବାନଙ୍କର କୃଷ୍ଣଙ୍କର ଆମର ସହିତ ତାଙ୍କ ଉପରେ ସମର୍ପଣ କରିଦେବା, ତାଙ୍କ ସହିତ ଯୁକ୍ତ ହେଇକି ରହିବା, ଦାୟିତ୍ୱଟା ବର୍ତ୍ତମାନ କିଏ ନେବେ, ଭଗବାନ ନେବେ। କାହିଁକି ଭୋକ ଲାଗୁନି ତାର କାରଣ ତୁମେ କହିପାରିବେନି, କାହିଁକି ଭୋକ ଲାଗୁନି, କାହିଁକି ନିଦ ଲାଗୁନି, କାହିଁକି ଏସବୁ, କାରଣ ସେଇଟା ହେଉଛି ପରମାତ୍ମାଙ୍କର ଦାୟିତ୍ୱ ହେଇଗଲା ଶରୀର, ସେ ଆଉ ଭକ୍ତ ଚିନ୍ତା କରେନି। ଆଉ ଗୋଲୋକ ବୃନ୍ଦାବନରେ ଜଣେ ସାଧାରଣ ଭକ୍ତର ଏଇ ଜିନିଷଟା, ସାଧାରଣ ଭକ୍ତ ତାର ସ୍ୱର ଯଦି ବହୁତ ଆଡ଼ଭାନ୍ସ ହୋଲ ସେ ହେଇଗଲେ, ଅତ୍ୟନ୍ତ ଉନ୍ନତ ସ୍ଥିତିକି ସେ ଭକ୍ତିରେ ଗଲେ, ତାଙ୍କର ବଡ଼ିର ଡିମାଣ୍ଡ କିଛି ନାହିଁ, ସେ ଯେତେବେଳେ ଇଚ୍ଛା ହେବ କ'ଣ ଟିକେ ଖାଇଦେବେ, ବାସ୍ ସେ ସବୁକିଛି କରିପାରିବେ, ସେଥିରେ ସେ କେବେ ୱିକ୍ ମନେ କରିବେନି, କିଛି କୌଣସି ତାଙ୍କ ମାନସିକ ବିଭ୍ରମ ହବନି। ଆମେ ନ ଖାଇଲେ କ'ଣ, ଆମର ୱିକ୍ଟା ହବା ବଡ଼ ଦୁର୍ବଳଟା ହବା ବଡ଼ ଜିନିଷ ନୁହେଁ, ମାନସିକ ସ୍ପିରିଚୁଆଲ ଯୋଉ ଆଧ୍ୟାତ୍ମିକ ସାଧନା କରିବା ପାଇଁ ଯୋଉ ସ୍ପିରିଚୁଆଲ ପୋଟେନ୍ସ ବା ଷ୍ଟ୍ରେଙ୍ଥ ଯୋଉ ଦରକାର, ସେଟା ଆଉ ପାଇବନି। ନ ଖାଇଲେ ବସିବ ବସିବ, ଚୁପଚାପ ବସିବ, କାହାକୁ କିଛି କହିବନି, ମୁଣ୍ଡରେ ଆତ୍ମ କ'ଣ ଚପ କରିପାରିବ ନା, ଶ୍ରଦ୍ଧା କରିପାରିବ ନା, ଗୋଟେ କିଛି ଭଗବାନଙ୍କୁ ଚିନ୍ତନ କରିପାରିବ, ଭୋଜନ ନ କଲେ କିଛି କରିପାରିବ, ସେଟା ନ କରିକି ତୁମେ ଭୋଜନ ନ କରି ତୁମେ ରହିପାରିବ, କିନ୍ତୁ ମନେ ରଖ ତାର ନେଗେଟିଭ ସାଇଡ୍ ହେଲା ସ୍ପିରିଚୁଆଲ ଆକ୍ଟିଭିଟିଜ୍ କରିପାରିବ ନାହିଁ, ଏଇଟା ହେଲା ସାଇଡ୍। କିନ୍ତୁ ଜଣେ ଭଗବାନଙ୍କ ପାଖରେ ସମର୍ପିତ ହେଇଗଲା ପରେ ତାର ସେବାକୁ ଯଦି ଭଗବାନ ଗୁରୁକୃଷ୍ଣ ଗ୍ରହଣ କରୁଛନ୍ତି, ତାଙ୍କ କୃପାରୁ ସେ ଜାଣିପାରୁନାହାନ୍ତି ତ ତାର ସ୍ୱର କାହିଁକି ଆଉ ଡିମାଣ୍ଡ କରୁନି, ସେଟା ତାଙ୍କର ଗୋସ୍ୱାମୀ ମାନେ ସେଭଳି। ଆଧ୍ୟାତ୍ମିକ ଜଗତର କଥା କ'ଣ କହିବା, ଆଧ୍ୟାତ୍ମିକ ଜଗତରେ ସେ ତ ସମସ୍ତେ ପରମାତ୍ମାଙ୍କର ବିସ୍ତାର, ସେଟା ଆଉ ବଡି ସୋଲ ଏଟା ଡିଫରେନ୍ସ ନାହିଁ, ସବୁ ଭଗବାନ କୃଷ୍ଣଙ୍କର ବିସ୍ତାର। ତମ କାୟ ବ୍ୟୁହ ବୋଲି କୁହାଯାଏ, ଯେଉଁ ସଂସ୍କୃତ ଶବ୍ଦ ଅଛି କାୟ ବ୍ୟୁହ, ତାଙ୍କ ଶରୀରର ସେମାନେ ସବୁ ଶରୀରରୁ ଭଗବାନଙ୍କର ଶରୀରରୁ ସମସ୍ତେ ଆସିଛନ୍ତି ପରମାତ୍ମାଙ୍କର ବିସ୍ତାର ବୋଲି ଯୋଗ ଗୋସ୍ୱାମୀ ବହି ଲେଖିଛନ୍ତି ସନ୍ଦର୍ଭରେ। ଯେତେ ଯିବ ଯେତେ ଯାହା ଅଛନ୍ତି ଗୋଲୋକ ବୃନ୍ଦାବନରେ ବୈକୁଣ୍ଠରେ ସବୁ କାହାର ବିସ୍ତାର, ପୁରା ଡାଇରେକ୍ଟ ଏକ୍ସପେନ୍ସନ। ତାଙ୍କର ଡିମାଣ୍ଡ କ'ଣ, ବଡ଼ର ଡିମାଣ୍ଡ କ'ଣ ଅଛି, ଆମର ଶରୀର ଅଛି ବୋଲି ଏ ଆହାର ନିଦ୍ରା ଭୟ ମୈଥୁନ ରାଗ ଦ୍ୱେଷ କ୍ରୋଧ କାମ ଯେତେ ପ୍ରକାର ଶରୀରର ସୁଧର୍ମ ସେଠି ଏଇଟା ନାହିଁ, କାହିଁକି ନା ସେମାନେ ସମସ୍ତେ ପରମାତ୍ମାଙ୍କର ବିସ୍ତାର। ଜଣେ କହୁଥିଲେ ପରମାତ୍ମାଙ୍କର କୃଷ୍ଣଙ୍କର ବି ଶରୀର ଅଛି, ନା ନା ସେ ଶରୀର ଏ ଶରୀର ଭିତରେ ଅଲଗା ଗୋଟେ ତଫାତ। କଣ ତଫାତ ଅଛି ନା, ଆମ ଶରୀର ଯୋଉ ଚାରିଟା ଡିମାଣ୍ଡ ରହିଛି ଆହାର ନିଦ୍ରା ଭୟ ମୈଥୁନ, ସେ ଶରୀରରେ ସେ ଡିମାଣ୍ଡଟା ନାହିଁ ଦେଖିବା ପାଇଁ ଏକା। ଏଟା ହଉଛି ଜଡ଼, ସେଟା ହଉଛି ଚିନ୍ମୟ, ବାସ୍ ଏତିକି ପାର୍ଥକ୍ୟ। ଗୋଟେ ସୁନାର କୁଣ୍ଡଳ, ଏଇ ଯୋଉ ସ୍ତ୍ରୀ ଲୋକମାନେ ପିନ୍ଧୁନାହାନ୍ତି, ଝିଅମାନେ ସବୁ ପିନ୍ଧୁଛନ୍ତି, ମା ମାନେ ସବୁ ପିନ୍ଧୁନାହାନ୍ତି, ଗୋଟେ ସୁନାର କୁଣ୍ଡଳ ଆଉ ଗୋଟେ ଇମିଟେସନ, କ'ଣ ଏଟାକୁ ଇମିଟେସନ ଆଜିକାଲି ଭାବି ନାହିଁ, ସେଟା ଦେଖିବା ପାଇଁ ସମାନ, ଦେଖିବା ପାଇଁ କ'ଣ ସମାନ ନା, ସାଧାରଣ ଲୋକଟା ଜାଣିଦେବ କେବେ ଜାଣିପାରିବ। ଆଜିକାଲି ଏମିତି ଇମିଟେସନ ବାହାରିଲାଣି ଯୋଉଟା କେବେ ବି ଜଣେ ଜାଣିପାରିବନି, ଏ ଷ୍ଟୋନ୍ର ସବୁ କ'ଣ ବେକାର ଭାଗ ପକେଇ ଥିବ ତ ହୀରା ଭଳିଆ ଲାଗିବ, ସେଥିପାଇଁ ସେମାନେ ତିଆରି, ତୁମେ କ'ଣ ଜାଣିପାରିବ, ଗୋଟେ ଅଜ୍ଞ ଲୋକ ବି ଜାଣିପାରିବେନି, ସେ କାହିଁ ଜାଣିପାରିବ। ଅଜ୍ଞ ଲୋକମାନେ ସେମାନେ ଜାଣିପାରିବେନି ଚିନ୍ମୟ ସ୍ୱର କ'ଣ, ଜଡ଼ ସ୍ୱର କ'ଣ, ଚିନ୍ତା କ'ଣ, ସେଥିପାଇଁ ଲୋକମାନେ କାହିଁକି ସାଧୁକୁ ଈର୍ଷା କରନ୍ତି, ଭକ୍ତକୁ ଈର୍ଷା କରିବାର କାରଣ କ'ଣ, କେମିତି ସେମାନେ ବିଭାଚୁରା ନହୋଇକି ରହୁଛନ୍ତି, ଏ ବ୍ରହ୍ମଚାରୀ ସାଧୁ କାହିଁ ଲୋକ ଈର୍ଷା କରନ୍ତି, କେମିତି ବିଭାଚୁରା ହେଇକି ମାନେ ରହୁଛନ୍ତି, ନା ଏଟା ବିଭାଚୁରା ହଉନାହାନ୍ତି ମାନେ ଏମାନଙ୍କର କାହା ସହିତ କୋଉଠି ସମ୍ପର୍କ ଥିବ ନା, ଆଉ ନାହିଁ ରହୁଛନ୍ତି କେମିତି, କାହିଁ ତାଙ୍କ ପଟର ଡିମାଣ୍ଡ ହିସାବରେ ସେସବୁ ଦେଖିବେ। କିଏ କୌଣସି ନାରୀ ମନ୍ଦିରକୁ ଆସିଲେ ସେ କହିବାରେ ଏଠି ଏ ମଠକୁ ମତେ ଯାଉଛନ୍ତି, ଯେଉଁ ଲୋକମାନଙ୍କର କମ୍ପ୍ଲେନ୍ ତାଙ୍କ ଦୃଷ୍ଟିରୁ ଠିକ, ସେ ଯାହା କହୁଛନ୍ତି ଠିକ, ତାଙ୍କ ସ୍ତରରେ ଚିନ୍ତା କରୁଛନ୍ତି ନା, ଆମ ପାଖରେ ତ ସ୍ତ୍ରୀ ରହିଛି, ଆମେ ଆମେ ରହିଛୁ, ଆମେ ବିବାହ ଚୁରା ହେଇକି ରହିଛୁ, ଏମାନେ ବିବାହ ଚୁରା ହେଇକି ନହେଇ କେମିତି ରହୁଛନ୍ତି, ସିଏ କ'ଣ ଏଇଟା ଜାଣିଛନ୍ତି, ସେଇଟା ଜାଣିନାହାନ୍ତି। ଚାରିଟା ଜିନିଷ ଯେଉଁ ଶରୀର ରହିଛି ଆହାର ନିଦ୍ରା ଭୟ ମୈଥୁନ, ଏଇଟା ତୁମକୁ କଣ୍ଟ୍ରୋଲ କରୁଛି। ସାଧୁର କାମ ହେଲା, ଭଗବାନଙ୍କର କାମ ହେଲା, ଜଣେ ଭଗବାନଙ୍କର ଯେଉଁ ସେବା କରୁଛି ଭଗବାନ ତାକୁ ସେଇ ଚାରିଟାକୁ କଣ୍ଟ୍ରୋଲ କରି, ସେଟା ଭଗବାନ କଣ୍ଟ୍ରୋଲ କରି, ଅସମ୍ଭବ, ଲୋକଙ୍କୁ ଅସମ୍ଭବ ଲାଗେ। ସେ ଯୁବକମାନେ ସବୁ ଆସିକି ପଚାରନ୍ତି, ଆଜ୍ଞା ଆପଣମାନେ ବାହାନ ହୋଇ କେମିତି ରହିଛନ୍ତି, ସେମାନେ ପୁରା ଚିନ୍ତା ଏମିତି ଚିନ୍ତା କରିଦିଅନ୍ତି, କାହିଁ କେମିତି ବିବାହ ନ ହୋଇକି ରହିଛନ୍ତି। ମୁଁ ତାକୁ ସେ ସବୁ ଯୁକ୍ତି କରିବା, ତୁମେ ଯେଉଁ କହୁଛ ବାହାନ ହୋଇକି ରହିଛନ୍ତି, ତୁମେ ମେଡିକାଲରେ ପଡ଼ିଗଲା ପରେ, ତୁମ ବାପ ମରିଗଲା ପରେ, ତୁମେ ବସ୍ରେ ଗଲାବେଳେ ତୁମେ ଖାଇବାକୁ ଖାଇନ, ତୁମେ ଟ୍ରେନ୍ରେ ଯାଉଛ, ବାତ୍ୟା ହେଇଗଲା ପରେ, ତୁମର ଯେତେବେଳେ କେଉଁ କଥା ମନେ ପଡ଼ୁଛି, ମନଟା ମନରୁ ତିଆରି ହେଉଛି ନା ସବୁ ଜିନିଷଟା। ଆଉ ତୁମେ ମେଡିକାଲ ଗଲା ପରେ ତୁମେ ବାହା କଥା ଚିନ୍ତା ଆସୁଛି, ଆରେ କ'ଣ କହୁଛି ମୁଁ କେମିତି ରୋଗରୁ ଭଲ ହେଇକି ଯିବି, ମୁଣ୍ଡରେ ଯେଉଁଟା ବସିଲା ସେଇଟା ଆଉ କ'ଣ। ଟ୍ରେନ୍ରେ ଯେତେବେଳେ ଯାଉଛ କେମିତି ପହଞ୍ଚିବ, ତୁମର ଖାଇବା ପିଇବାକୁ ନାହିଁ, କେମିତି ପହଞ୍ଚିବ, ଅସୁବିଧା ଅଛି, ସେଠି ଗୋଟେ ଆକ୍ସିଡେଣ୍ଟ କାର ହେଇ ତୁମ ମୁଣ୍ଡରେ ସେଠି ବାହା ହେଉ ଚିନ୍ତା ହେଉଛି, ତୁମର ମୁଣ୍ଡଟା ମନଟା ଯେଉଁଠି ରହୁଛି ସେ ବିଷୟରେ ଚିନ୍ତା ହେଉଛି। ତୁମେ ଯଦି ମେଡିକାଲ ଗଲା ବେଳେ ଆଉ ବିବାହ ଚିନ୍ତା ହେଉନି, ସେଭଳି ଯିଏ ଭଗବାନ ପାଖରେ ରହୁଛି, ଯିଏ ଭଗବାନଙ୍କର ଭଜନ କରୁଛି, ତାର ସିଏ ଏଇଟାକୁ ଚିନ୍ତା କରୁଛି, ତାର ଚିନ୍ତା ରହିଲା ଭଗବାନ, ତାର ଆଉ ତାର ବିବାହ କଥା କ'ଣ ମନେ ପଡ଼ିବ। ଲୋକମାନଙ୍କର ବିଚାର ଯେଉଁ ରହିଛି ସେ ସବୁ ଜଡ଼ ଦୃଷ୍ଟି, ଜଡ଼ ଦୃଷ୍ଟି, ଆଉ ଏଇଟା ସବୁବେଳେ ରହିବ। ଲୋକ ଆହାର ନିଦ୍ରା ଭୟ ମଧ୍ୟରେ ଚାରିଟା ଶରୀର ଜିନିଷ ରହିଲା, ଆଉ ଶରୀର ପାଇଁ ଦୁଇଟା ଜିନିଷ ସବୁବେଳେ ଭକ୍ତ ସମାଜ ବା ସାଧୁ ସମାଜ ଯେତେ ପ୍ରକାର ସାଧୁ ଯିଏ ଯେଉଁ ପ୍ରକାର ଯୋଗୀ ହଉ, ତାଙ୍କୁ ଦୁଇଟା ଜିନିଷରେ ଲୋକମାନେ ସବୁବେଳେ ସନ୍ଦେହ କରିବେ, କାରଣ ଶରୀର ପାଇଁ ଦୁଇଟା ହଉଛି ଏସେନ୍ସିଆଲ। ତା ଭିତରେ ଆହାର ନିଦ୍ରା ଇଏ ପାଇଁ ସବୁ କ'ଣ ଦରକାର, ଟଙ୍କା, ଆଉ ମୈତ୍ର ପାଇଁ ସ୍ତ୍ରୀ ବା ସ୍ତ୍ରୀ ପାଇଁ ପୁରୁଷ, କିଏ ଗୋଟେ ମାତା ଝିଅ ହେଲେ ତାଙ୍କୁ କ'ଣ କହିବେ, ଇଆର ବି କାହା ସାଙ୍ଗରେ ସମ୍ପର୍କ ଥିବେ, ଗୋଟେ ବାବା ଝିଅ ହେଲେ ସେ ବି କହିବେ ଇଏ କାହା ସାଙ୍ଗରେ ସମ୍ପର୍କ, ସେ ସ୍ୱାଭାବିକ ଏଇଟା କହିବେ। ଧନକୁ ଅର୍ଥକୁ ସବୁବେଳେ ଯୋଡ଼ିବେ, କାହିଁକି ଏଇଟା ଦେହ ସହିତ ସମ୍ବନ୍ଧିତ, ଏଇଟା ଦେହର ଡିମାଣ୍ଡଟା ଯୋଡ଼ିବେ ସବୁବେଳେ ସେମାନେ। ସେମାନେ ଆଉ ଚିନ୍ମୟ ଜିନିଷ ଜାଣନ୍ତିନି, ଗୋଟେ ଚିନ୍ମୟ ଜିନିଷ ରହିଛି ଏଇଟା ତାଙ୍କର ଜାଣନ୍ତିନି। ଗୋଟେ କାମ ଗୋଟେ ଜିନିଷକୁ ସେମାନେ କେବଳ ଜାଣିଛନ୍ତି, ଯେ ପ୍ରେମ ଗୋଟେ ଜିନିଷ ରହିଛି ଯଦି ଜଣେ ଭୁଲିଯାଏ ସେଟା ସେ ଜାଣନ୍ତି, ସେଟା ତ ଜାଣିପାରିବେନି ସେମାନେ, ସେମାନଙ୍କର ତ ସେ ଜ୍ଞାନଟା ନାହିଁ। ତେଣୁ ଆଧ୍ୟାତ୍ମିକ ଜଗତରେ ବା ଭଗବତ ରାଜ୍ୟରେ ଗୋଲକ ବୃନ୍ଦାବନରେ ଯେଉଁ ଶରୀର ସେ ସୁଚିନ୍ମୟ ଶରୀର ଚିନ୍ମୟସରେ। ତେଣୁ ଯଦି କେହି ପ୍ରଶ୍ନ କରନ୍ତି ଭଗବାନ ସାତ ଦିନ ତ ଭୋଜନ କିଛି କଲେନି କେମିତି ରହିଲେ, ନା ଚିନ୍ମୟସରେ ସେଥିରେ କିଛି ଭୋଜନ କିଛି ଭୋଜନଟା ତାଙ୍କର ଲୀଳା, ସେଥିରେ କ'ଣ କ'ଣ ଲେଖା ହେଉଛି ଭୋଜନ ଲୀଳା। ଆମର ଆମର ଲୀଳା ଶବ୍ଦ ଲାଗୁଛି ନା, ଆଉ ତୁମେ କ'ଣ ଭୋଜନ ଲୀଳା କରିବ ଯେଉଁ ଫିଷ୍ଟ ହେବ କ'ଣ ନୂଆବର୍ଷରେ କ'ଣ ଏଇଟା କ'ଣ କ'ଣ କହୁଥିବେ ବୋଲେ ଯାଆନ୍ତି ଗାଡ଼ିରେ ପିକନିକ ଲୀଳା କରିବାକୁ ଯାଉଛନ୍ତି ଭୋଜନ ଲୀଳା, ଖାଇବାଟା ବନ୍ଦ କରିଦେବ ଦେଖିବା କୋଉ ଲୀଳା ତାଙ୍କର ଚାଲିବ, ସେଠି ଖଣାକଟା ଲାଗିବ ଯୋଉ ଯାଇଥିବେ ପିକନିକ ତାରି ଭିତରେ ସେ ବଡା ପିଟା ଲାଗିବ କାହିଁକି ସେ ଡେରି ହେଲା ନା ଲୀଳା ହେଠି। ଭୋଜନଟା ଭଗବାନଙ୍କର ଗୋଟେ ଲୀଳା, କେତେ ସୁନ୍ଦର ଶବ୍ଦ ସବୁ ଲାଗିଛି ଆଧ୍ୟାତ୍ମିକ ଜିନିଷ। ଏମାନେ କ'ଣ ସଂସାରର ଲୋକ ଭାଗବତ ବୁଝିବେ, ଭକ୍ତ ଭାଗବତ ବୁଝିବା, ଭକ୍ତ ଭାଗବତ ନହେଲେ ଭାଗବତର ଅଧିକାର ନାହିଁ ଗୁରୁଦେବ କହୁଛନ୍ତି। ଭାଗବତ ଭକ୍ତ ଭାଗବତ କଥାରେ ପ୍ରକାଶ ହେବେ ଆଉ କାହା କଥାରେ ପ୍ରକାଶ ହେବେ, ତାହେଲେ ତୁମର ଯେତିକି ବୁଦ୍ଧି ତୁମେ ସେତିକି ଜାଣିଛ। ଭକ୍ତ ଭାଗବତ ପାଖରେ କେବଳ ଭାଗବତ ପ୍ରକାଶ ହେବେ, ନହେଲେ ସେ ପ୍ରକାଶରେ ଲୁଚିକି ରଖିବେ। ତୁମେ ଲୀଳା ଶୁଣିଛ କି ନାହିଁ, କୃଷ୍ଣ କ୍ରୀଡ଼ା କରୁଛନ୍ତି, କିନ୍ତୁ ଭୋଜନ ଲୀଳା ସବୁବେଳେ ଲେଖା ହେଇଥିବ ଦେଖିବ, ଗୋଟେ ଶବ୍ଦ ଭୋଜନଟା ଲୀଳା କେମିତି, ଗୋଟେ ଆନନ୍ଦ ତାଙ୍କର ଭୋଜନ। ଆମର ଭୋଜନ ଲୀଳା, ଇଏ କୁକୁର ଭଳିଆ କେମିତି ପକ୍କା ଆମ ଶୀଘ୍ର ପେଟ ଜଳିଲାଣି ଲୀଳା କରିବୁ, ଟିକେ କମିଗଲେ କାହାକୁ ରାଗିଲାଣି, କିଏ ନଦେଲା ବେଳକୁ କ'ଣ ହେଲାଣି, ଭଲ ନହେଲେ ତୁ ଲୀଳା ସେଟା ଆନନ୍ଦ। ସେମାନେ ଇଚ୍ଛା କଲେ ଭୋଜନ କରନ୍ତି, ଭୋଜନ କରିବା ଗୋଟେ ଆନନ୍ଦ, ଏମିତି ଗୋଟେ ନେସେସରି ତାଙ୍କର କିଛି ନାହିଁ। ପରମାତ୍ମା ସେ ତାଙ୍କର କ'ଣ କ'ଣ ଏସବୁ ଜିନିଷ ଶରୀରରେ ଗୋଟେ ଡିମାଣ୍ଡ ନା, ଆତ୍ମାରେ ଗୋଟେ କ'ଣ, ପରମାତ୍ମାଙ୍କର ଏଇଟା ସବୁ କ'ଣ, ସେଥିରେ ଭୋଜନ ଲୀଳା ଲାଗେ। ଶୟନ ସାୟମ ଲୀଳା ପ୍ରାତ ଲୀଳା ଲୀଳା ଶବ୍ଦ ଲାଗୁଛି ନା, ଆଉ ଆଉ ତୁମେ କହ ମୁଁ ଲୀଳା କରିବି, ତୁ ଲୀଳା କରିବୁ, ତୁ କଲୁ ଦେଖିବା ତ ଘରେ ବସିକି ସକାଳ ସନ୍ଧ୍ୟା ବନ୍ଦ ତ କିଏ ଖାଇବାକୁ ଦେବ ଦେଖିବା, ସାଇଜ କରିଦେବେ ପିଲା ଛୁଆ ସ୍ତ୍ରୀ ବାଡ଼େଇକି ତୁ ଲୀଳା କରୁଛୁ ଏଠି ବସିକି, ଖା ଖଟା ଖା, କାମ କାମ କଲେ ତୁ ଖାଇବୁ ଆଉ ତୁ ଲୀଳା କହିବୁ କି, ସେ ଜଗତରେ କିଛି ନାହିଁ ନା, ସେଟା ଲୀଳା, ସେଠି କେବଳ ଲୀଳା। ଆଉ ଏ ଜଗତରେ କୃପାର ଲୀଳା, ଏ ଜଗତରେ ସେ ଭଗବାନ ସେ ଲୀଳାଟାକୁ ଆଣି କୃପା କରି ଦେଖେଇଛନ୍ତି, ଦେଖ ମୁଁ ଏମିତି ଚଳୁଛି ତୁମେ କାହିଁକି ଏମିତି ଖଟିକି ମରୁଛ, ମଣିଷ କ'ଣ କର୍ମେନ୍ଦ୍ର ଗୁଡ଼ା ପାଇଛି ତ ଆଉ କାମନାଟା ପ୍ରଚୁର ରହିଛି ନା, ଖଟିବାକୁ ପଡ଼ୁଛି, ଆଉ ସଂସାର ଲୋକ ରାଗନ୍ତି ବାବାଜୀ ଉପରେ କାହିଁ, ଏଗୁଡ଼ା କିଛି କାମ କିଛି କହୁନାହାନ୍ତି, ଏଟା ଖାଲି ବସିଛନ୍ତି ଆରାମସେ ଖାଉଛନ୍ତି, ଭଲ ଘର କୋଠା ଘର ହେଇଯାଉଛି, ହଁ ଗାଡ଼ି ଚଢ଼ୁଛନ୍ତି, ଇଏ କେଉଁଠୁ ପଇସା ଗୁଡ଼ା ଆଣୁଛନ୍ତି, ଯେ ବୋକା ତୁମେ ଚିନ୍ତା କରିବା ଦରକାର, ଏତେ ଖଟିବାର କ'ଣ ଆବଶ୍ୟକ ରହିଛି, ତୁମର କାମନାଟା ପାଇଁ ତୁମେ ଏତେ ପରିଶ୍ରମ କରୁଛ, ଯାହାର ଯେତେ ଅଧିକା କାମନା ହବ ତାକୁ ସେତେ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କାରଣ କାମନାଟା ଅନନ୍ତ, ତ ପରିଶ୍ରମଟା କେତେ ହବ ଅନନ୍ତ, ସେଟା ଖଟିବ ଅନନ୍ତ, ଅନନ୍ତ ଜନ୍ମ ଖଟିବ ଟିକେ ଆଇଲାଣି, ନଟ କିଏ ନଟ ବୁଲୁଛି କିଏ ଭୋଟ ଦେବୁନା, କେତେ ପ୍ରକାର ମେସିନ୍ ବାହାରିଲାଣି, କିଏ ଧାନ ମେସିନ୍ ତା ରାତି ତାକୁ ଶୋଇବାକୁ ଦେବେ ଶୋଇଲାଣି, ସିଏ ରାତିରେ କମ ହେଲା ବେଳକୁ ଟ୍ରାକ୍ଟର ବାଲା ଦିନବେଳେ ଶୋଇଯାଉଥିଲେ, ଆଗରୁ ଟ୍ରାକ୍ଟର ବାଲା କ'ଣ ଦିନବେଳେ ଶୋଉଥିଲେ କି ନାହିଁ, ରାତିରେ ଶୋଉଥିଲେ କି ନାହିଁ, ଯେତେବେଳେ ଯେଉଁ କ'ଣ ଚାଲିଲା କ'ଣ ଏଇଟା ଜେସିପି ଚାଲିଲା ତାଙ୍କ ରାତିରେ ନା, ରାତିରେ ମାଟି ବଳା ହଉଥିଲା ଜେସିପି ଚାଲିଲା, ଦେଖ ବର୍ତ୍ତମାନ ଏମିତି ଗୋଟେ ମେସିନ୍ ବାହାର କଲା ସମସ୍ତେ କାମ ନେବା, ଟ୍ରାକ୍ଟର ବେଳେ ଯେଉଁ ରାତିରେ ଶୋଉଥିଲେ ଭାଇ ଆଉ ଆଉ 2000 ହେଇଯିବ ସେ ଦୌଡ଼ ଗୋଟେ କାମନା ପାଇଁ ମଣିଷ ଦେଖ କ'ଣ କରୁଛି, କାମନାଟା ଯେଭଳି ଅନନ୍ତ ତୁମକୁ ସେମିତି ଅନନ୍ତ ଶ୍ରମ କରିବାକୁ ପଡ଼ିବ, ଖଟ ବାବା ଦିନ ଖଟ ରାତି ଖଟ ନାଇଟ୍ ଡ୍ୟୁଟି ଡେ ଡ୍ୟୁଟି କେତେ ପ୍ରକାର ଧନ୍ଦା କରିବ ତୁମେ, କାହିଁ ତୁମେ ଡିମାଣ୍ଡ ରହୁଛି, ସେ ପ୍ରଶ୍ନ ତୁମେ କାହିଁ ଖଟୁନା, ଆମର କାମନା କିଛି ନାହିଁ, ମୋର ଆର ଜନ୍ମର କିଛି ନାହିଁ, ଏ ଜନ୍ମର କିଛି ନାହିଁ, ଗୋଟେ ଖାଇକି ବଞ୍ଚିବାର ଅଛି, ଠାକୁର ଡାକିକି ପାର ହେବାର ଅଛି, ସେଟା ସାଧୁମାନେ ଭିକ୍ଷା ବୃତ୍ତି ଧରନ୍ତି, ଲୋକ ଭିକ୍ଷା କାହିଁକି ଦିଅନ୍ତି, ଏଇଥିପାଇଁ ନା ଏମାନେ ଠାକୁର ଡାକୁଛନ୍ତି ବାସ, ଆର କାମନା କିଛି ନାହିଁ, ଆମର କାମନା କିଛି ଦରକାର ନାହିଁ, କାରଣ ଭିକ ମାଗିକି ବଞ୍ଚିବା ଦରକାର, ଭଗବାନଙ୍କର ଭଜନ କରିବା ଦରକାର, ଅନ୍ୟକୁ ସଦୁପଦେଶ ଦେବା ଦରକାର, ଏତେ ଖଟିବା କ'ଣ ଦରକାର ଅଛି, ସେଥିପାଇଁ ସେ ଲେଖିଲେ ନା ଗର୍ଦ୍ଧବର ମତ ଆମେ କରି ପରିଶ୍ରମ କାର ଲାଗି ଅତ କରି ନା ଘୁଚିଲ ଭ୍ରମ, ଗଦ ଭଳିଆ ଦିନ ରାତି ଖଟିବ, କାହା ଲାଗି ଖଟୁଛୁ ରେ ବାପା, ସେ ଜାଣିନି ଦେହ ପାଇଁ ଖଟୁଛୁ ନା ଆତ୍ମା ପାଇଁ ଖଟୁଛୁ, କାହା ପାଇଁ ଖଟୁଛି, ଦେହ ପାଇଁ ଯଦି ଖଟୁଛି ଦେହ ତ ବିନାଶୀଳ, ମୂର୍ଖଟା ନାହିଁ, ଦେହଟା ବିନାଶୀଳ ପୁଣି ଏତେ ଯୋଉ ଖଟୁଛୁ କେବେ ମରିବୁ ଠିକ ନାହିଁ, ଖଟୁଛୁ କାହିଁକି, ଦେହ ପାଇଁ ଖଟୁଛି କି ଆତ୍ମା ପାଇଁ ଖଟୁଛି ଜାଣି, ସେ କହିଲେ ନା କାହାର କାହାର ଲାଗି ଅତ କରି ନା କରୁଛି, କାହା ଲାଗି ଏଟା କରୁଛୁ ତୁ, ଆଚ୍ଛା ଏତେ କର୍ମ କଲେ ଆତ୍ମାର କଣ ଲାଭ ହଉଛି, ଦିନରେ ଖଟିଲ ରାତିରେ ଖଟିଲ କୋଟିଏ ରୋଜଗାର କଲ 10 କୋଟି, ତା ଆତ୍ମାର କିଛି ଲାଭ ହଉଛି କିଛି ନାହିଁ, ଆଉ ଯାହା ପାଇଁ କରୁଛ କାହା ପାଇଁ, ଦେହ ପାଇଁ, ଆଉ ଦେହ କଣ ହବ ନା ବିନାଶୀଳ, ଆଉ ଦେହ କେତେ ବି ଭୋଗି ପାରିବ, ତୁମେ 10 କୋଟି ଆଣିଲେ 10 କୋଟି ଟଙ୍କା ଆଣିଲେ କଣ ତୁମେ ଖାଇବ କଣ, ଦେହରେ ତ ଭୋଗ କରିବା, ଧନୀଟା ପାଇଁ ଧନୀ ପାଇଁ ରାତିଟା କେତେ ଘଣ୍ଟା, ଆଉ ଗରିବ ପାଇଁ କଣ 6 ଘଣ୍ଟା ହେଉଛି, ଥଣ୍ଡାଟା ବର୍ତ୍ତମାନ ହେଉଛି କଣ ଗରିବର ଥଣ୍ଡା, ଧନୀର ଥଣ୍ଡା ନାହିଁ କି, ସମାନ, ସେ କାହିଁ ଖଟନ୍ତି ଜାଣନ୍ତିନି, ଗୋଟେ ବିଚିତ୍ର ପାଇଁ ମାୟାଟା ଆଉ କଣ କି, ଏ ଜଗତଟାକୁ ଏମିତି ଭଗବାନ ଗୋଟେ ତିଆରି କରିଛନ୍ତି, ଆଉ ସେ ଜ୍ଞାନଟାକୁ ଏମିତି ପ୍ରତିଫଳିତ ହେଇଯାଇଛି, କେହି କେହି ଭାଗବତ ଜ୍ଞାନ ଆଧ୍ୟାତ୍ମିକ ଜ୍ଞାନ ଜାଣିପାରିବେ, ସମସ୍ତଙ୍କୁ ପୁରା ଅଜ୍ଞାନ ଅନ୍ଧକାର ରଖିଛନ୍ତି, ତା ପାଇଁ ପୁଣି ମାୟା ଜ୍ଞାନର ବିଶାରଦ ସବୁ ଅଛନ୍ତି, ମାୟା ଜ୍ଞାନରେ ବିଶାରଦ ସବୁ ଅଛନ୍ତି ନା, ଏଇ ଯୋଉ କଣ ଡକ୍ଟର PhD ସବୁ ତିଆରି କରୁଛନ୍ତି, ସବୁ ବଡ଼ ବଡ଼ ଲୋକ ତୁମ କଥା କହିକି ଏଇଟା ଦରକାର ଆବଶ୍ୟକ ଅଛି ଦେଶକୁ ଏହା କରିବା ପୁରା ଏମିତି କରିବାକୁ ପଡ଼େ, ମାୟା ଜ୍ଞାନର ବିଶାରଦ ବହୁ ଯୁକ୍ତି ସେମାନେ ଦେଖିବେ, ତାଙ୍କ ଆଗରେ ତୁମେ କଥା ବି କହିପାରିବନି, ଆଧ୍ୟାତ୍ମିକ ଜିନିଷ କିଛି ନାହିଁ, ଜାଣି ସେ ସର ତୁମ ସର କଣ ଠାକୁର ଡାକିବ, ସରର ମାଧ୍ୟମ ଖୋଲ ଧର୍ମ ସାଧାରଣ, ସର ଥିଲେ ତ ଠାକୁର ଡାକିବ, ସରର ପାଇଁ ଏଇଟା ଦରକାର, ସରର ପାଇଁ କଣ ଦରକାର କୁହାଯିବ, କିଛି ଦରକାର ନାହିଁ, ସରର ପାଇଁ ଗ୍ୟାସ ଚୁଲା କିଛି ଦରକାର ନାହିଁ, ମୁଁ ଏବେ ଗୋଟେ ପଢ଼ୁଥିଲି ଜଣଙ୍କର, ସେ ଗୋଟେ ଡକ୍ଟରଟେ କହୁଥାଏ, ସେ ବି ଗୋଟେ ମେସେଜ ପଠାଇ ମୁଁ ଦେଖୁଥିଲି, ସରର ପାଇଁ କିଛି ତ କୁକିଂ ଫୁଡ୍ କିଛି ଦରକାର ନାହିଁ, ସେ କହିଲା ଗ୍ୟାସ ଲଗାଅନି କିଛି ନାହିଁ, ସେ ଯୁକ୍ତି ଠିକ କରୁଛି, ଏଇଟା ବଢିଆ ବଢିଆ କଥାଟା, ସେ କହୁଛି ଗ୍ୟାସ କିଛି ଲାଗିବନି, ଭଗବାନ ରୋଷେଇବାସ କରି ସବୁ ଦଉଛନ୍ତି, ଆମେ କାହିଁକି ଖର୍ଚ୍ଚ କରିବା, ଲୁଣ ଖାଇବାର ନାହିଁ, ଚିନି ଖାଇବାର ନାହିଁ, କଳା ବୁଲେଇବୁ ବୁଚ ନା ନାହିଁ, ଧନିଆ ପାଉଡର ଜିରା ପାଉଡର ଲୁଣ ଚିନି କିଛି ଦୋକାନକୁ ଯିବାର ନାହିଁ, ମାଟି ମାଟିରେ ଭଗବାନ ସବୁ ତିଆରି କରିକି ସବୁ ରୋଷେଇବାସ କରି ଦଉଛନ୍ତି ଖାଇବାର ଅଛି, ଦେହ ପାଇଁ ଜଣେ ବିଶାରଦ ଅଛନ୍ତି, ଦେଖ ଏ ଯୁକ୍ତିରେ ମୋତେ ଶୁଣିଲି, ଭଲ କଥାଟା ତ କହୁଛି, ଆମେ କାହିଁ ଏତେ ଖଟିବାକୁ ଯିବା, ଅର୍ଣ୍ଣଟାକୁ କଣ ହଉଛି, ଅର୍ଣ୍ଣଟା କେତେ ମାସ ହେଲା ଠିଆ ହେଲାଣି, ଅଗଷ୍ଟରୁ 4 ମାସ ତାର ଭଗବାନ ଖରାର ପାଣି ପାଣିରେ ମୂଳ ଲାଗି ରହିଲା, ଉପରେ ଖରା ରହିଲା, ଶୀତ ଖାଇଲା, ଖରା ଖାଇଲା, ବର୍ଷା ଖାଇଲା, କୁକିଂ ହେଲା କି ନାହିଁ, ଶୁଖିଗଲା, ଆଣିଲେ ତ ତାକୁ ତୁମର ଖାଇବାର ଅଛି ଖାଅ, ଶିଖୁ ତୁମେ ତାକୁ ଖାଇବା ଦରକାର ନୁହଁ, ଅର୍ଣ୍ଣ ଖାଇବା ଦରକାର ନାହିଁ, ଗହମ ଖାଇବା ଦରକାର ନାହିଁ, ତା ପାଇଁ ତାକୁ ରୋଷେଇ କରିବାକୁ ପଡ଼ିବ, ଟାଣିଆ ଜିନିଷ ପନିପରିବା ଅଛି, ମୁଗ ଅଛି ବଦରେ ଦିଅ ଗଜା କର ଖାଅ, ଟମାଟୋ ଖାଅ, ତୁମେ ଭଗବାନ ସବୁ କୁକିଂ କରିଦେଇଛନ୍ତି, ସେ କୁକିଂ ହଉନି କି ଖରା କୁକିଂ ହଉନି, କାହିଁକି ତୁମେ ରୋଷେଇ କରିବେ କାର ଏଗୁଡ଼ା ଖାଉଛ, ମୁଁ ସତ ଆସି ତ ଏମିତି ଯୁକ୍ତି କରୁଛି, ଆଉ କହିଲେ କୌଣସି ରୋଗ ହବନି, କ୍ୟାନ୍ସର ଦରକାର ନାହିଁ, କିଛି ଦରକାର ନାହିଁ, ଏ ପଇସା ବି ଖର୍ଚ୍ଚ କରନି, କିଛି ନାକି ଯାଅନି, ଗ୍ୟାସ ଚୁଲା ଲାଗିବନି, ସେ ତାର ଯୁକ୍ତି କରୁଛି, ସତ କଥା, ମଣିଷ କଳ ଗୋସାଇ ମାନଙ୍କର ଗ୍ୟାସ ଚୁଲା ଥିଲା ନା କଣ, କିଛି ନାହିଁ, ଶୁଖିଲା ରୁଟି ଚଣା ବାସ, କିଏ ରୁଟି ସେ ତିଆରି କରିଦେଲେ ନେଇ ହେଲେ ବାସ ଗଲା, ଚଣା ଖାଇ ରହିଯାଉଥିଲେ, ଆଜିକାଲି କିଏ ବାହାରି ହବ, ଘରୁ ଛାଡ଼ିକି ପଳେଇବେ କୁଆଡ଼େ, ବାଟ ମିଳିବନି, ମୋ ଠାକୁର ଏକୁଟିଆ ବସିଥିବେ, ଆଉ ଡାକିବେ ଠାକୁର ରାସ୍ତାରେ କାହାକୁ ଦେଖିଲେ, ଆରେ ମତେ ଟିକେ ଫୁଲ ଫୁଲ ଦେଇକି ଯା, କିଏ କିଏ ରହିବ, କିଏ କହୁନା, କିଏ ରହିପାରିବନି, ଆଉ ସେମିତି ବି ଆମେ ବି ସେମିତି ମାୟାବାଦୀ ନୁହଁ ଯେ ଆମେ ସେଇ ପନ୍ଥାରେ ଯିବା, ନାହିଁ ଆମେ ଆଚାର୍ଯ୍ୟଙ୍କ ମାନଙ୍କ ଆଚାର୍ଯ୍ୟଙ୍କ ପନ୍ଥାରେ ଆମେ ଯାଉଛୁ, ଆଚାର୍ଯ୍ୟମାନେ ଯେଉଁ ରାସ୍ତା ଦେଇଛନ୍ତି ସେଇ ରାସ୍ତାରେ ଯିବା, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମର ଆବଶ୍ୟକତାଟାକୁ କାମନାଟାକୁ ବଢ଼େଇବା, ନା ଭୋଜନର କାମନା ବଢ଼ିବ, ନା ଶୟନର କାମନା ବଢ଼ିବ, ନା ଭବିଷ୍ୟତ ଚିନ୍ତାର କାମନା ବଢ଼ିବ, ନା ମୈଥୁନର କାମନା ବଢ଼ିବ, ଆମର ଏଇଟା ଶୃଙ୍ଖଳିତ ଜୀବନ, ସେଥିପାଇଁ ଭଗବାନ ଭଗବତ ଗୀତାରେ ଏଇଟା କହିଦେଲେ ନା, ଯୁକ୍ତ ଆହାର ବିହାର ସିଏ କାହିଁ କହିଦେଲେ, ଯୁକ୍ତ ଚେଷ୍ଟା ସିଏ କର୍ମସୁ, ଯୁକ୍ତ କର୍ମ ବି କରିବ, ଅଧିକା କରିବନି କମ୍ କରିବନି, ସର ଅଛି ନା ତୁମର ଆବଶ୍ୟକ ଯେତିକି ସେତିକି କର୍ମ, ଆମର ମାୟାବାଦୀ ଭଳି ନୁହନ୍ତି, କିନ୍ତୁ କାମନାଟାକୁ ଆମେ ବଢ଼େଇବୁନୁ, 5 ଘଣ୍ଟା କାମ କର କି 6 ଘଣ୍ଟା କାମ କର, ଏଇଟାକୁ ଚେକ୍ କରିବାକୁ ପଡିବ, ଏ ଜଗତର ଆଉ ସେ ଜଗତର ନିୟମ ଗୁଡ଼ିକ ସବୁ ସମ୍ପୂର୍ଣ୍ଣ ଓଲଟା, ଏଇ କଥା ମୁଁ ଆଣି ପଳେଇ ଆସିଲି, ଭୋଜନ ଲୀଳା ଶୟନ ଲୀଳା ସବୁ ଲୀଳା ଲେଖା ହେଇଛି, ଶୟନ ଲୀଳା ସାୟଂ ଲୀଳା ପ୍ରାତ ଲୀଳା ନିଶାନ୍ତ ଲୀଳା, ସବୁ ଲୀଳା ନା ତାଙ୍କର, ଆଉ ଲୀଳା ମାନେ କଣ, ସେଠି କେବଳ ଆନନ୍ଦ, ସେଟା ଆବଶ୍ୟକ କିଛି ନାହିଁ, ସାତ ଦିନ ତୁମେ ଶୋଇବନି, ଦେଖିବା କାହାକୁ ସାତ ଦିନ ନ ଶୋଇକି ଗୋଟେ ଓଜନ ଟେକିକି ରହିବ, ଦେଖିବା ଶୁଣିଲା ଭଗବାନଙ୍କର ଏଇଟା ସେ ଯାହା ସବୁ କରିଛନ୍ତି ସେ ଆନନ୍ଦ ତାଙ୍କ ପାଇଁ, ଆମର ଜଗତର ଧର୍ମଟା ତାଙ୍କ ପାଖରେ ସେଠି ଆପ୍ଲିକେବୁଲ ହବ ନାହିଁ, ସେଟା ପ୍ରୟୋଗ କରନି, କିଛି ବୁଝି ହବନି କେମିତି ସେଟା କେମିତି କ'ଣ ହଉଛି କ'ଣ ନାହିଁ, ସେନେ ସିଏ ଆସିକି ଆମ ଜଗତର ନିୟମ ହିସାବରେ, ଏ ଯୋଉ ଆମ ଜଗତର ନିୟମ ହିସାବରେ ସେ ଚଳିଲେ, କହିଲେ ମୁଁ ଯଦି ସେ ଜଗତର ନିୟମ ଏଠି ଦେଖେଇବି ତାହେଲେ ଇଏ କେହି ଭକ୍ତ ହେବେନି, ଏତେ ଟାଇମ ସେନେ ଠାକୁର ଖାଉଛନ୍ତି ନା ଆଉ ଅର୍ଣ୍ଣ ଡାଲି ସବ୍ଜି ଏସବୁ କରି ଖାଇ, ଭଗବାନ ଯଦି କହିବେ ନା ମୁଁ କିଛି ଖାଏନି, ତେଣୁ ଯିଏ ମୋର ଭକ୍ତ ବସି କିଛି ଖାଇବେନି, ଖାଲି ଜଳ ପାଣି ତୁଳସୀ ତା କେହି ଭକ୍ତ ହେବେନି, ସେନେ ସେ ଆମ ନେଇ ଖାଇବେ ନା, ସେମିତି ଗୋଲ ବୃନ୍ଦାନ ପୁରୀ ରୁଟି ଡାଲି ସବ୍ଜି କିଛି କ'ଣ ଗ୍ୟାସ ସେଠି କ'ଣ ରୋଷେଇ ହଉଥିବ କ'ଣ ହଉଥିବ କ'ଣ ସେଠି ଚାଲିଥିବ, ସେ ଚିନ୍ତାମଣି ଭୂମି କହୁଛନ୍ତି, ଏଣେ ଏଣେ ଭକ୍ତିନ ଠାକୁର କହୁଛନ୍ତି ରାଧିକାର ପକ୍କନ ବିବିଧ ବ୍ୟଞ୍ଜନ ପରମାନନ୍ଦେ କୃଷ୍ଣ କରେ ନ ଭୋଜନ, ଏଠି ଆମ ପାଇଁ ଆସିକି ପ୍ରଭୁ ଏସବୁ ଲୀଳା କରିକି ଯାଇଛି, ସେଠି ସବୁ ଚିନ୍ମୟ ଦ୍ରବ୍ୟ ସେଠି କ'ଣ ଚିନ୍ତାମଣି ଭୂମି ସେଠି କ'ଣ ସଂକଳ୍ପ କଲା ମାତ୍ରେ ସବୁ ଆସିଛି, ରାଧାରଣ ଇଚ୍ଛା କରୁଛନ୍ତି ବର୍ତ୍ତମାନ କୃଷ୍ଣଙ୍କର ଏତେ ବ୍ୟଞ୍ଜନ ହବ ସାଙ୍ଗେ ସାଙ୍ଗେ, ଯଦି ବି ସଖୀମାନେ ପାକ କରିବେ ବା ରାଧାରାଣୀ ପାକ କରୁଥିବେ ବି ସେଠି ସେସବୁ ଏଇଭଳି ଜଡ଼ ବସ୍ତୁର କିଛି ଆବଶ୍ୟକ ନାହିଁ, ସବୁ ଚିନ୍ମୟ, ଆମର ସିଲଭର ବାସନ ଷ୍ଟିଲ ବାସନ ମାଟି ବାସନ ଆଣିକି ରୋଷେଇ କରିବ, ଭଗବାନ କ'ଣ ସେଇଥିରେ ଖାଇବେ, ସେଠି ପଦାର ଖାଇବା ଲୋକ ଯଦି ବି ସେଠି ରୋଷେଇ ହଉଥିବ କେଉଁଥିରେ ରୋଷେଇ ହଉଥିବ ତୁମେ ବିଚାର କରି ଦେଖ, ପ୍ରଭୁ ଏଠି ଆସିକି ମନୁଷ୍ୟର ଯେମିତି ମନୁଷ୍ୟ ମୋର ଭକ୍ତ ହେଇପାରିବ, ଭଗବାନ କେତେ କରୁଣାମୟ, ଜୀବ ଯେମିତି ମୋତେ ଭଲ ପାଇପାରିବ ତା ସ୍ଥିତି ଯେମିତି, ସେ ଯାହା ଭୋଜନ କରୁଛି ଯାହା ପିନ୍ଧୁଛି ମୁଁ ସେଭଳି କରିବି, ଯେମିତି ଜୀବ ମୋତେ ପାଇପାରିବ ସେଇଟା ବି ଆମକୁ କଷ୍ଟ ଲାଗୁଛି, ଆମେ ଯାହା ଖାଉଛେ ସେଇଟାକୁ ଭଗବାନ ଭୋଗ ଲଗେଇ ଖାଇବା ସେଇଟା ବି କଷ୍ଟ, ଯେ ଭଗବାନ ସ୍ପେଶାଲ ଖାଲି କହିଥାନ୍ତେ ମୁଁ ଏଇଟା ଖାଇବି ବୋଲି ତାହେଲେ ମଣିଷ କ'ଣ ଦିଅନ୍ତା ଭଗବାନଙ୍କୁ, ଭଗବାନ କ'ଣ କହିଲେ ଯଦ ଅସ୍ନାସି କହିଲେନି କି ପତ୍ରମ ପୁଷ୍ପା ଯଦ କରୋସି ଯଦ ଅସ୍ନାସି ଯଦ ଜୁହସି ଯଦ ଅସ୍ନାସି ଯାହା ଭୋଜନ କରୁଛ ମୋତେ ଦିଅ, ଯଦି ଭଗବାନ ଲିଷ୍ଟ କରିଦେଇଥାନ୍ତେ ମୁଁ ଏୟା ଏୟା ଭୋଜନ କରେ, ମୁଁ କେବଳ ଘିଅ ଖାଇବି, ମୁଁ କେବଳ ଛେନା ଖାଇବି, ମୁଁ କେବଳ ମହୁ ଖାଇବି, ତାପରେ ଠାକୁରଙ୍କୁ ଦିଅନ୍ତେ କି ଖାଇବାକୁ, ଆମର ଆମର ମନ୍ଦିର କରିବା ଦରକାର ନାହିଁ, କିଏ କୋଉଠି କିଏ ଆଣିବ, ଭଗବାନ କେତେ କରୁଣାମୟ, ଖାଲି ଛୋଟ ଛୋଟ କଥା ତୁମେ ବିଚାର କର, ଆରେ ପ୍ରକୃତରେ ଭଗବାନ ଯଦି ଗୋଟେ ଫିକ୍ସ ନିୟମ କରିଥାନ୍ତେ, ଦେଖୁନା ଯେଉଁ ଭଗବାନଙ୍କର ଏଭଳିଆ ନିୟମ ଅଛି ସିଏ ଖାଇବାକୁ ପାଉନାହାନ୍ତି, ଯେଉଁ ଠାକୁର ପୂଜାରେ ଏମିତି ନିୟମ ରହିଛି ତାଙ୍କୁ ଏଇ ଭୋଗ ଲଗାନ୍ତିନି, ସେ ଲଗେଇବେ ହେଇ ଏଇ ପୂଜାରେ ଏତେ ଜିନିଷ ଦରକାର ଆଉ କିଏ ଲଗେଇବ, ଯୋଉଠି ଯାହା ଏକ୍ସପେନ୍ସିଭ ପୂଜା ଗୁଡା ସବୁ ରହିଛି କ'ଣ କୁହାଯିବ, ଆରି ଖର୍ଚ୍ଚ ଖର୍ଚ୍ଚାନ୍ତ ରହିଛି, ଦେବାଦେବୀଙ୍କୁ ପୂଜା କଲେ ବହୁତ ଖର୍ଚ୍ଚ ହବ, ତ ଶିବ ମନ୍ଦିରକୁ ଡେଲି ଚାଲିଯିବେ ଶିବଜୀଙ୍କୁ କ'ଣ ଦେଇ ଆସିବେ, ବେଲପତ୍ର ଟିକେ ଦେଇ ଆସିବେ ଗଲା, ଦୁଇଟା ଭଲ ଦୁଇଟା ଦିଆହେଲେ ଆଚ୍ଛା, ଯଦି କ'ଣ ଶିବଙ୍କର ଗୋଟେ କ'ଣ ହୁଏ ସେଟା ଜଳସାଇ କରି କ'ଣ ଗୋଟେ କୁହନ୍ତି ଶିବଙ୍କ ଶିବ ପାର୍ବତୀ ବିବାହ କରି ଜାଣିଛ ନା ନାହିଁ, ଶିବ ପାର୍ବତୀ ବିବାହ କର ସେ ତାଙ୍କର ଅଲଗା ସମୟରେ ମାନସିକ କରି କର, ସେଥିରେ ବହୁତ ଜିନିଷ ଦରକାର, ସେ ବହୁତ ଜିନିଷ ଦରକାର, ଏଇଟା ଦରକାର ଘିଅ ଦରକାର ବହୁତ ଦରକାର, ଏମିତି କହିଲେ କ'ଣ ହେବେ ସେ ଲୋକ ବେଶୀ କରିବେ, ଦେବାଦେବୀଙ୍କ ପୂଜାରେ ବରଂ ଡିମାଣ୍ଡ ଅଛି, ଦେବାଦେବୀଙ୍କର ସବୁ ଦରକାର, ଏଇ ଯୋଉ ପଞ୍ଚାନନ ମେଳା ନା କ'ଣ ଗୋଟେ କରନ୍ତି ହଁ, ତା ଦ୍ୱାରା କ'ଣ ଭାଙ୍ଗ ନା କ'ଣ ଗଞ୍ଜେଇ ତାକୁ ପଡ଼ି ପକେଇ ଖାଇବେ, ଭଗବାନ କୃଷ୍ଣଙ୍କର କିଛି କେବଳ ଗୋଟିଏ ଡିମାଣ୍ଡ ଭଗବାନ ତୁଳସୀ ଟିକେ ପକେଇବେ ଆଉ ବାସ ଆଉ କି ଦରକାର, ବିଷ୍ଣୁଙ୍କର ଆଉ କିଛି ଡିମାଣ୍ଡ କୋଉଠି କରିନାହାନ୍ତି, ତୁମେ ଛତୁଆ ବୃନ୍ଦାବନ ରୁଟି ଲଗେଇ ଦେଉଛନ୍ତି କି ପାରୁଟି ଲଗେଇ ଦେଉଛି କି ଯିଏ ଯାହା ଲାଗୁଛି ଖାଲି ତୁଳସୀ ଟିକେ ପକେଇବାର ଅଛି, କିଏ ଦୟାମୟ ମଣିଷ ଏଥିରୁ ବୁଝୁ, ମଣିଷ କେତେ କ୍ୟାଲସ ମାନେ କେତେ ଗୋଟେ ଅଜ୍ଞାନ ଅନ୍ଧକାର ଭିତରେ ରହିଛି, ସେ କେତେ ଗୋଟେ ଚେତନାହୀନ, ପ୍ରତ୍ୟେକ ଦେବାଦେବୀଙ୍କର ଗୋଟେ ଫେଭରେଟ୍ ଜିନିଷ ଅଛି, ଦେଖ ତୁମେ କୋଉ ଦେବାଦେବୀ, ତାରିଣୀ ମାଙ୍କର ନଡ଼ିଆ ମନ୍ଦାର ଫୁଲ ଦବ, ଶିବ ମନ୍ଦିରକୁ ଗଲେ ବେଲପତ୍ର ଦବ କ୍ଷୀର ହଁ ଦୁଦୁରା ଫୁଲ, ତାଙ୍କ ସମସ୍ତଙ୍କର ଗୋଟେ 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 ଜିନିଷ ରହିଛି ସମସ୍ତଙ୍କର, ତା ଭୋଜନ ପୁଣି ଭୋଜନ ପୁଣି ଗୋଟେ ପାର୍ଟିକୁଲାର ଭୋଜନ ସେଇଠି ସେଇଟାକୁ ସେ ଖାଇବେ, ଅଲଗା କିଛି ଲଗେଇ ପାରିବନି ହଁ, ଖେଚୁଡ଼ି ଭୋଗ ଖାଇଛୁ ନା କଣ ତାରିଣୀଙ୍କ କତିରେ? ସୀତା ନଡ଼ିଆ ଖାଆନ୍ତି ତ ସବୁ ଦେବାଦେବୀଙ୍କର ଦୁର୍ଗା ପୂଜା ହବ ତାଙ୍କର ସେମିତି ତାଙ୍କର ପୂଜା, ଭଗବାନ କୃଷ୍ଣଙ୍କର କିଛି ନାହିଁ। ଭଗବାନ ତାଙ୍କୁ କହିଦେଲେ ପତ୍ରମ ପୁଷ୍ପମ ଫଲମ ତୋୟମ, ଚାରିଟା ଭିତରୁ ଚାରିଟା ଭିତରୁ ଯୋଉଟା ଦଉଛୁ ଦିଅ, କିନ୍ତୁ ମୋତେ ଟିକେ ତୁଳସୀ ତ। ତଥାପି ମନୁଷ୍ୟ ଭଗବାନ ଭଜନ କରିପାରୁ କି ଜାଣିପାରୁନି ଭଗବାନ କେତେ ଦୟାଳୁ, କାହିଁକି ସେ ସବୁ ଲୀଳା କରିଛନ୍ତି। ତଥାପି ତାଙ୍କ ପ୍ରଶ୍ନ, କାହିଁ କେମିତି ଭଗବାନ ସାତ ଦିନ ଧରିଲ, କେମିତି ଭୋଜନ କଲେନି? ଆରେ ଅଦ୍ଭୁତ, ତୁମେ ଇ ମନୁଷ୍ୟ ଲୀଳା ଭଗବାନ ଯୋଉ କହିଛନ୍ତି, ଭଗବାନଙ୍କର ଇ ମନୁଷ୍ୟ ଯେଭଳି ତାଙ୍କୁ ଅନୁକରଣ ସରି ଅନୁସରଣ କରିପାରିବ, ତାଙ୍କ ପାଖରେ ପହଞ୍ଚି ପାରିବ, ସେଥିପାଇଁ ଅବ୍ୟକ୍ତକୁ ସେ ଚିନ୍ତା କରିପାରିବନି ନା, ମନୁଷ୍ୟ କ'ଣ ଅବ୍ୟକ୍ତ ଚିନ୍ତା କରିପାରିବ? କୃଷ୍ଣଙ୍କ ରୂପ ଏମିତି ହେଇଥିବ, ସେଥିପାଇଁ ସେ ନିଜେ ବିଗ୍ରହ ରୂପ ହେଲେ। ବିଗ୍ରହଟା ଏବେ ନୁହେଁ, ବିଗ୍ରହ ସତ୍ୟ ଯୁଗରୁ ଅନାଦିକାଳରୁ ବିଗ୍ରହ ରହିଛନ୍ତି। ଭାରତବର୍ଷର ଶହଶହ ବିଗ୍ରହ ଅଛନ୍ତି ସତ୍ୟ ଯୁଗର ବିଗ୍ରହ ସବୁ। ଜଗନ୍ନାଥ ପରିବର୍ତ୍ତନ ହଉଛନ୍ତି, ରଙ୍ଗନାଥ କ'ଣ ପରିବର୍ତ୍ତନ ହଉଛନ୍ତି, ବ୍ରହ୍ମ ପରିବର୍ତ୍ତନ ହଉଛନ୍ତି ଜଗନ୍ନାଥଙ୍କର, ସେ ତ ରହିଛନ୍ତି ସେ ସତ୍ୟ ଯୁଗରୁ। ଯାହା ହେଲେ ସେ ସ୍ୱରଟା ପରିବର୍ତ୍ତନ ହଉଛି ଜଗନ୍ନାଥଙ୍କର, କିଏ କହିପାରେ ହଁ ପରିବର୍ତ୍ତନ ହେଇଯାଉଛି? ରଙ୍ଗନାଥ ଶିବ ପ୍ରକାର ବିଗ୍ରହ ଦେଖ, ଭଗବାନ ସବୁବେଳେ ରହିଛନ୍ତି, କୃଷ୍ଣ ଥିଲାବେଳେ ବିଗ୍ରହ ଅଛନ୍ତି, ଆଉ କ'ଣ କହିବ? ସେଥିପାଇଁ ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ, ତିନି ଭେଦ ନାହିଁ। ମହାପ୍ରଭୁ କହିଲେ ମାୟାବାଦୀ କାହିଁକି, ମହାପ୍ରଭୁ କହିଲେ ମାୟାବାଦୀ ସଙ୍ଗ କରିବନି, ମାୟାବାଦୀ ଘାସ୍ୟ ଶୁଣିଲେ ହଏ ସର୍ବନାଶ। ଆଜି ଗୋଟେ ଷ୍ଟେଟମେଣ୍ଟ କୋଉଠି ପଢ଼ୁଥିଲି, କାହାର, ଗୁରୁଦେବଙ୍କର ନା ପ୍ରଭୁପାଦଙ୍କର, କାହାର ଗୋଟେ ପଢ଼ୁଥିଲେ କୋର୍ସ କରୁଥିଲି ଗୁରୁଦେବଙ୍କର ବୋଧେ କି ପ୍ରଭୁପାଦଙ୍କର କିଏ କହୁଛନ୍ତି, ଯଦି ମହାଭାଗବତ ବି ହେଇଥାଏ, ଜଣେ ମହାଭାଗବତ ହେଇଥାଏ, ସେଥିରେ ମହାଭାଗବତ ବି ହେଇଥାଏ, ଯଦି ଏଇ ମାୟାବାଦୀମାନଙ୍କର ସଙ୍ଗ କରି ତାଙ୍କ ଭାଷ୍ୟକୁ ପଢ଼ିଲା, ହଁ ପ୍ରଭୁପାଦ ଲେଖୁଛନ୍ତି ଆଉ, ଭକ୍ତିଦାନ ଠାକୁରଙ୍କର ଭାଷ୍ୟରେ ଆଣିକି ଆଉ ଚୈତନ୍ୟ ଚୈତନ୍ୟର ଆଜି ପଢ଼ୁଥିଲି, ପ୍ରଭୁପାଦ ଲେଖୁଛନ୍ତି ସେଠି, ସେ ମହାଭାଗବତ ହେଇଥିଲେ ତାର ପତନ ହେଇଯିବ, ଭଗବାନ ଦୁଃଖିତ ହେଇଯିବେ ନା, କାହିଁକି ସେ ନାମକୁ ରୂପକୁ ମାୟାବାଦୀମାନେ କ'ଣ ନାମ ମାନେ, କୃଷ୍ଣ କ'ଣ, କୃଷ୍ଣ ଗୋଟେ ଶବ୍ଦ କ'ଣ, କ'ଣ ସେଇଟା ଧ୍ୟାନ କର, ନାମ ରୂପ ବିଗ୍ରହ ଏ ତିନିଟା ଚିତାନନ୍ଦ ସେମାନେ ମାନନ୍ତି। ରୂପ ମାନେ କୃଷ୍ଣଙ୍କ ରୂପ ହେଉଛି ମାଇକ ରୂପ, ସେ ଗୋଟେ ରୂପ ଧରିକି ଆସିଥିଲେ, ସେଇଟା ପରମାନେଣ୍ଟ ନୁହେଁ, ଏଇଠି ଆସିଛନ୍ତି ସେ ରୂପଟା, ତାଙ୍କ ରୂପ ନିରାକାର। ଆଜି ସବୁ ବ୍ରହ୍ମଙ୍କ ନିକଟରୁ ଆସିଛନ୍ତି, ତାହେଲେ ସମସ୍ତଙ୍କ ରୂପ ରହିଲା, ବ୍ରହ୍ମଙ୍କର କେମିତି ରୂପ ରହିଲେନି? ଯିଏ ନିରାକାର ବୋଲି କହୁଛି ତାହେଲେ ସବୁ କାହା କେଉଁଠି ଆସିଛି ତାଙ୍କୁ ପଚାରିବ, ଏ ଯେଉଁ ଅଲଖ ବାବା ଯେଉଁମାନେ ବ୍ରହ୍ମବାଦୀ ସେମାନଙ୍କୁ ପଚାରିବେ କେଉଁଠୁ ଆସିଛି ସବୁ ସବୁ ଜିନିଷ, କେଉଁଠୁ କହିବେ? ବ୍ରହ୍ମରୁ ଆସିଛି। ତାହେଲେ ଯେ ବ୍ରହ୍ମ କ'ଣ ନା ନିରାକାର, ତାଙ୍କର ଆକାର ନାହିଁ, ତାଙ୍କର ରୂପରେଖ ନାହିଁ, ଏ ଶୂନ୍ୟ ଦେଇ ସୁକାନ୍ତିନି ଭଜନ, ତାଙ୍କର ନିରାକାର। ଯଦି ନିରାକାରରୁ ସବୁ ସୃଷ୍ଟି ହେଇଛି, ତାହେଲେ ନିରାକାରରୁ ଗୋଟେ ଆକାର ବସ୍ତୁ କେମିତି ସୃଷ୍ଟି ହବ? ସେଟାକୁ ସେ ଆଉ ଯୁକ୍ତି କରିଲେ ଆପାରିବେ ନା, ଏଇଟା ମାୟା, ସେଟାକୁ ଏଇଟାକୁ କହିବେ ମାୟା, ସେଥିପାଇଁ ସେମାନେ ମାୟାବାଦୀ, ପ୍ରଭୁପାଦ ମାୟାବାଦୀ ଶବ୍ଦକୁ ବ୍ୟାଖ୍ୟା କରୁଛନ୍ତି। ଯୋଉ ଦିନ ଯୋଉତା ମଧ୍ୟରେ ଆଜି ପଢ଼ୁଥିଲି ମହାଭାଗବତ ଜଣେ ହେଇଥିଲେ ତାର ପତନ ହେଇଯିବ, ଏଇ କଥାରେ ଆମେ ଆଲୋଚନା କରୁଛୁ, କେହି କଳ୍ପନା ବୋଲି ଭାବିବା ଉଚିତ ନୁହେଁ। ତୁ ଯଦି ସେଥିପାଇଁ ଭଗବାନ କହୁଛ ନା, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋଉ ବ୍ୟତି ତତ୍ଵତ ଦେଖା ଦେ ହମ ପୁନର୍ଜନ୍ମ ନୈତି ମାମ ଏତି ସହର୍ଜୁନ ତତ୍ଵ, ଏଇ ତତ୍ଵଟା ଏଇଆ ତତ୍ଵ ମାନେ ନୁହେଁ ଯେ ତୁମେ କେହି ଜାଣିନାହାନ୍ତି, ତୁମେ ଜାଣିଦେଲ ସେଇଟା ତତ୍ଵ। ଆଜିକାଲି ତତ୍ଵ ମାନେ କ'ଣ, ନୂଆ କଥାଟା କହିଦେବାଟା ହଉଛି ତତ୍ଵ, ସେ ଜାଣିନି ତୁମେ ତା ଆଗରେ ଜଣାଇନ, ଆରେ ସେଇଟା ତତ୍ଵ ନୁହେଁ, ଇଏ ହେଉଛି ତତ୍ଵ। ଭଗବାନଙ୍କର ନାମ, ଭଗବାନଙ୍କ ରୂପ, ଭଗବାନଙ୍କ ବିଗ୍ରହ, ଭଗବାନଙ୍କର ଚିନ୍ମୟତା, ତାଙ୍କର ଅଲୌକିକତା, ତାଙ୍କର କୃପାର ବୈଶିଷ୍ଟ୍ୟ, ଲୀଳାର ବୈଶିଷ୍ଟ୍ୟ, ଇ ତତ୍ଵ। ଭୋଜନ ଲୀଳା ଲେଖାଗଲା, ଶୟନ ଲୀଳା, ସବୁ ଲୀଳା ଶବ୍ଦ ଲାଗୁଛି ନା, କୁଞ୍ଜ ଲୀଳା, ସାୟଂ ଲୀଳା, ପ୍ରାତ ଲୀଳା, ସବୁ ଲୀଳା ଲାଗୁଛି ଭଗବାନଙ୍କର। କୌଣସି କାହିଁକି ଏସବୁ ଲାଗୁଛି ନା, ଏସବୁ ଅପ୍ରାକୃତ ଜିନିଷ, ଏଥିରେ ଯାହା କହନ୍ତି ନିଜର ବୁଦ୍ଧି ପ୍ରବେଶ କରିପାରିବ ନାହିଁ, କେବେ ପ୍ରବେଶ କରିପାରିବନି ଭଗବାନ, ତା ଆମ ବୁଦ୍ଧିରେ ପ୍ରବେଶ କରିପାରିବନି, ଏଇ ଏଇ ଜଗତ ଭିତରେ ରହିପାରିବନି। ଏଇ ଏଇ ଜଗତ କ'ଣ କହିବା, ଏଇ ଶରୀର ଭିତରେ ସେ ରହିଛି, ଏଇ 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 ଜଗତର କିଛି ବସ୍ତୁ ବିଷୟରେ ତାର ଜ୍ଞାନ ଅଛି, ସବୁ ବସ୍ତୁ ବିଷୟରେ ଜ୍ଞାନ। ତୁମେ ଭାଗବତ ପଢ଼, ତୁମେ ଦେଖିବ ତୁମେ କିଛି ବି ବୁଝିପାରିବନି, ପଚାଶ ଶହ ଭାଗବତ ପଢ଼, କି ପୁରୁଷ ବର୍ଷ କେଉଁଠି, ଇଏ ବର୍ଷ କେଉଁଠି, ସବୁ ଲେଖାଯାଇଛି ଏଇ ଭାରତ ବର୍ଷ ଭିତରେ। କଣ ଜାଣିବ? ଭାରତବର୍ଷରେ ଜମ୍ବୁଦ୍ୱୀପରେ ଭାରତବର୍ଷ, ଭାରତବର୍ଷରେ ଜମ୍ବୁଦ୍ୱୀପରେ କେତେଟା ବର୍ଷ? 9ଟା ବର୍ଷ, ତା ଭିତରେ ଏଇଟା ଭାରତବର୍ଷ, ଅଲଗା ବର୍ଷ କେଉଁଠି ରହିଲା? ଆଉ ଖୋଜୁ ଯାଇକି ଦେଖିବା, ଏସବୁ ଅଲୌକିକ ଜିନିଷ, କେବଳ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଯଦି ଭଗବାନ କୃଷ୍ଣ କୃପା କରିବେ, ଆମର ଜଣେ କହିବି ମୁଁ ସବୁ ଜାଣିବି, ବହୁତ ବହୁତ କିଛି ମୁଁ ଜାଣିବି, ବହୁତ କିଛି କ'ଣ ଜାଣିବୁ ଏଇଟା ବାପା? ଆମର ଜାଣିବାର ବସ୍ତୁ ହଉଛନ୍ତି କିଏ? ଜନ୍ମ କର୍ମ ଦିବ୍ୟମ ଏବଂ ଯୋଉ ବ୍ୟକ୍ତି ତତ୍, କୃଷ୍ଣ କେବଳ ଜାଣିବାର, ଭଗବାନ କେବଳ ଜାଣିବାର, ସେ ହେଉଛନ୍ତି ଭଗବାନ। ଆମକୁ ଆମେ ଭଗବାନ ବୋଲି ଜାଣିଲେ ଜଣକୁ ଯେ ତାକୁ ଭଲ ପାଇବା, ଏଇଟା ଭଲ ପାଇବାର ନୁହେଁ। ମା ପୁଅ କେବେ ମାକୁ ପ୍ରଶ୍ନ କରେ ନା, ତୁମର ମା ବୋଲି ମୋତେ ପ୍ରମାଣ ଦେବାକୁ ପଡ଼ିବ। ହଁ, ମୁଁ ନ ଜାଣିଲେ କେମିତି ତୋ ବଂଶ ପରମ୍ପରା ଦେଖା, ତୁ ମା ହେଇଛୁ କେମିତି ଦେଖା, ତୁ କେମିତି ଗର୍ଭଧାରଣ କରୁଥିଲୁ ଦେଖା। ଇଏ ଅଯୁକ୍ତିକର ଜିନିଷ, ଏ ଆବଶ୍ୟକ ନାହିଁ ପୁଅ ପାଇଁ। ମଣିଷର ଯୋଉ ଏତେ ପ୍ରକାର ଜିଜ୍ଞାସା, ଗୋଟେ ମଣିଷ ଗୋଟେ କ'ଣ, ଗୋଟେ ଅତ୍ୟନ୍ତ କାମାସକ୍ତ ହେଇକି ବିଭିନ୍ନ ସ୍ୱର ଧାରଣ କରିକି ବିଭିନ୍ନ କାମନାରେ ତାର ହୃଦୟରେ ଦୂଷିତ ହେଇଯାଇଛି, ସେ ଗୋଟେ ମାୟାଗ୍ରସ୍ତ ଜୀବ, ସେଦିନ ତାର କେତେ ପ୍ରକାର ସନ୍ଦେହ, ବହୁତ ପ୍ରକାର ଜିନିଷ ଦରକାର, କିନ୍ତୁ କିଛି ଦରକାର ନାହିଁ। ଭଗବାନ ଭଲ ପାଇବା ପାଇଁ କୌଣସି ଜିନିଷ ଦରକାର ନାହିଁ। ଭଲ ପାଇବାର ଗୋଟେ କ'ଣ ଦରକାର? ଭଲ ଏଇ ଜଗତରେ ଯେ ଭଲ ପାଇବାର ଗୋଟେ କଳା ଦରକାର ନାହିଁ, ଗୋରା ଦରକାର ନାହିଁ, ଜାତି ଦରକାର ନାହିଁ, ବର୍ଣ୍ଣ ଦରକାର ନାହିଁ, ଭୋଜନ ଦରକାର ନାହିଁ, ଭଲ ପାଇବାର ଗୋଟେ କ'ଣ କିଛି ଅଛି? ଯିଏ ଯାକ ଭଲ ପାଉଛି ତାର କିଛି ସେଥିରେ କିଛି ଜିନିଷ ନାହିଁ, ତା ଜାତି ଦେଖୁନି, ତା ବର୍ଣ୍ଣ ଦେଖୁନି, ସେ କଳା କି ଗୋରା, ଧନୀ ଗରିବ ଦେଖୁଛି କି? ତା ଭଲ ପାଇବାଟା ନା, ଏଇ ଜଗତରେ ଗୋଟେ ଭଲ ପାଇବାର ବି ଗୋଟେ ବାଉଣ୍ଡ୍ରି ଅଛି। ପୁଣି ଏଇଟା ତ ଲଷ୍ଟ ଉପରେ, କାମନା ଉପରେ ପର୍ଯ୍ୟବେସିତ, କିନ୍ତୁ ଯୋଉଟା ପ୍ରକୃତ ଭଲ ପାଇବା, ଯେମିତି ମା ପୁଅଟା, ମୁଁ ଏଇ ପ୍ରଶ୍ନ କରୁଛି, ଏଇଟା କହୁଥିଲି ନା, ପୁଅ କ'ଣ ମାକୁ ପଚାରୁଛି କି, ମା ତୁ କେମିତି ଜନ୍ମ କଲୁ, ମୋତେ କେମିତି ଗର୍ଭ ଭିତରେ ରଖିଥିଲୁ, ନା ମୁଁ ତୋ କତୁରୁ ଆସିଲା ଭଳିଆ ଲାଗୁନି, ତ ପେଟ ଭିତରେ କେମିତି ମୁଁ ରହିବି ମୋ ଛୁଆଟା? ତୁମେ ପ୍ରଶ୍ନ କରୁନି, ତୁମେ ଭଗବାନ ବିଷୟରେ କ'ଣ ପ୍ରଶ୍ନ କରିବ? ମୁଁ ତ ତୁମକୁ ପ୍ରଶ୍ନ କରିବି, ତୁମେ ପାଗଳ କରିଦେବି। ମଣିଷ ହେଉଛି ଭଗବାନ ବିଷୟ, ତୁମେ କ'ଣ ଭଗବାନ ବିଷୟ ଜାଣି? ତୋ ମାକୁ ପ୍ରଶ୍ନ କଲୁ, ଦେଖିବା ତୋ ମା କେମିତି ଗର୍ଭବତୀ ରଖିଥିଲା, ତୋ ମା ବି ଆନ୍ସର ଦେଇପାରିବେ। ତୋର ବିଶ୍ୱାସ ଆସୁଛି କି ମୁଁ ଗର୍ଭ ଭିତରେ ଗୋଟେ ଥିଲି ବୋଲି? ଆମକୁ ଦେଖୁଛି ଆମ ଗୋଟେ ଛୁଆଟା ଗର୍ଭ ଭିତରେ ଆସୁଛି ବୋଲି ଆମେ କହୁଛେ ନା? ମୁଁ ବିଶ୍ୱାସ କରିନି ମୁଁ ଗର୍ଭ ଭିତରେ ଥିଲି, ମୁଁ ବର୍ତ୍ତମାନ ଏତେ କଥା କହୁଛି, ମୋର ବୁଦ୍ଧି ଏମିତି, ମୁଁ କୋଉଠୁ ଗର୍ଭ ଭିତରେ ଗୋଟେ ଥିବି? ମୁଁ ମା ଯଦି ଗୋଟେ ଛୁଆ ଯଦି ଗୋଟେ ମା ପାଇଁ ଯୁକ୍ତି କରେ, ତୁ କେମିତି ଗର୍ଭ ଧାରଣ କଲୁ, କେମିତି 9 ମାସ ରହିଲା, ମୁଁ କିଏ ହେଠି ଖାଇବାକୁ ମୋତେ ଦଉଥିଲା? ଗୋଟେ ଛୁଆଟା ଯଦି ସବୁ ପ୍ରକାର ଯୁକ୍ତି କରେ, ସେ ତା ସବୁ କ୍ଲାରିଫାଏ କଲା ପରେ ମୁଁ ତତେ ମା ବୋଲି କହିବି, ତାହେଲେ ତାର କଣ କଣ ସମାଧାନ କଣ ଅଛି? ମା ତାର ଯାହା ଶୁଣିଥିବ, କହିବ ବାପରେ ଏମିତି ଏମିତି ଗର୍ଭ ହେଲା, ଏମିତି ହେଲା, ଏତେ କଷ୍ଟ, ମୋତେ ବିଶ୍ୱାସ ହଉନି ସହିଲା, ତାପରେ ତୁମର ମା ନୁହେଁ, ମଣିଷର ତ ଯୁକ୍ତି ଏଇଭଳିଆ, ଆଉ କଣ, ମୋତେ ବିଶ୍ୱାସ ଲାଗୁନି, ଭଗବାନ ଯାହା କରୁଛନ୍ତି ନା, ସିଏ ଭଗବାନ, ଏଇଟା ପାଗଳଙ୍କର କାମ, ଏଇଟା ସବୁ ପାଗଳ ନୁହେଁ, ମ୍ୟାଡନେସ୍। ସେଟା ସଂସାର କଣ ଗୋଟେ ପାଗଳ ନା, ପ୍ରମତ୍ତନା, ଏଗୁଡ଼ାକ ଭୌତିକ ବସ୍ତୁରେ କାମନାରେ ଗୋଟେ ପ୍ରମତ୍ତନା, କିନ୍ତୁ ଭକ୍ତ କେବଳ ଏଇ ମାଇଣ୍ଡକୁ ଯିବା ଉଚିତ ନୁହେଁ, ଏତେ ଦାର୍ଶନିକ ମନ ଆମର ରହିବା ଉଚିତ ନୁହେଁ। ତତ୍ତ୍ୱର ଅର୍ଥ ନୁହେଁ ଯେ ବହୁତ ବହୁତ ଜିନିଷ ଗୁଡ଼ାକ ଆମେ ସବୁ ଜାଣିବା, ତତ୍ତ୍ୱର ଅର୍ଥ ହେଲା ତତ୍ତ୍ୱ ବସ୍ତୁ କୃଷ୍ଣଙ୍କୁ ଗୁରୁବାନୁଗତ୍ୟରେ, ପରମ୍ପରା ଅନୁଗତ୍ୟରେ ତାଙ୍କୁ ଭଲ ପାଇବା, ଭଲ ପାଇବା ଦରକାର ଅଛି। ଭଲ ପାଇବା ଭଗବାନଙ୍କୁ, ଭଗବାନଙ୍କର ଭକ୍ତ ମାନେ କ'ଣ ଭଲ ପାଇବା ନା? ଆଉ ଦାସିଆ ଭାବରେ ନଡ଼ିଆ ପଠେଇଥିଲା ଆମ ଓଡ଼ିଶାର ନା, ଆଉ କୋଡ଼ିକାର ଓଡ଼ିଶାର ନଡ଼ିଆ ପଠେଇଥିଲା, ସେ କ'ଣ ପୁରା ଗୀତା ଭାଗବତ ସବୁ ପଣ୍ଡିତ ପଣ୍ଡିତ ହେଲେ ନା କ'ଣ? ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେମାନେ କ'ଣ ବହୁତ ବଡ ବଡ ସ୍କଲାର ଥିଲେ? ସ୍କଲାର ମାନେ ତାଙ୍କ ବିଷୟରେ ଲେଖିଛନ୍ତି, ସେମାନେ ସ୍କଲାର ନଥିଲେ ନା ଆଉ କ'ଣ? ସେମାନଙ୍କ ସ୍କଲାରସିପ୍ ହେଲା ଏଇଟା, କେବଳ ଭଗବାନଙ୍କୁ ଭଲ ପାଇବା, ପ୍ରେମ। ଆଉ ଆମର ପରମ୍ପରା ଯୋଉ ଗୋସ୍ୱାମୀମାନେ ଆସିଲେ, ଏମାନଙ୍କର ଦୁଇଟା ଜିନିଷ ରହିଲା, ଏମାନଙ୍କୁ ଭଗବାନ, ବିଶେଷ କରି ଚୈତନ୍ୟ ମହାପ୍ରଭୁଙ୍କ ପାର୍ଷଦ ମାନେ, ଆଉ ଅଲଗା ଏକ୍ସକ୍ଲୁସିଭଲି ସୁଦାମାର କିଛି ରାଇଟିଂ ତୁମେ ଦେଖେଇପାରିବ ମୋତେ? ସୁଦାମାର ଗୋଟେ, ସୁଦାମା ଯୋଉ ଭଗବାନ କୃଷ୍ଣଙ୍କର ସଖା, ତାଙ୍କର କ'ଣ ଲେଖା କିଛି ବଡ ପଣ୍ଡିତ ତୁମେ ଜାଣିଥିଲ କୋଉଠି ଲେଖା ଅଛି? ଆମର ଦ୍ରୌପଦୀଙ୍କର କ'ଣ ବହୁତ ବଡ କିଛି ଶାସ୍ତ୍ର ରହିଛି, ସେ ଲେଖିଛନ୍ତି? ସେମାନେ କେବଳ ସବୁ ପ୍ରେମିକ ଥିଲେ, କିନ୍ତୁ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ଥିଲା, ସେ ତାଙ୍କ ପାର୍ଷଦ ମାନଙ୍କୁ ସବୁ ଧରିକି ସେ ଦୁଇଟା ଜିନିଷ ଆଡପ୍ଟ କରିଦେଲେ। ଏଇଥିପାଇଁ ଆମ ପରମ୍ପରା ଶ୍ରେଷ୍ଠ, କେଉଁ ପରମ୍ପରାରେ ଏଇ ଦୁଇଟାର ପ୍ରାଧାନ୍ୟତା ବେଶୀ ପାଇବନି। ପଣ୍ଡିତ ଅଛନ୍ତି ଖାଲି ପଣ୍ଡିତ, ବହୁତ ବଡ଼ ବଡ଼ ପଣ୍ଡିତ, ଗୋଟେ ଜଣେ ପ୍ରେମିକ ନୁହନ୍ତି, ଜ୍ଞାନୀ ତ ଜ୍ଞାନୀ। କିନ୍ତୁ ମହାପ୍ରଭୁ ଯେତେବେଳେ ଆସିଲେ ତାଙ୍କ ପାର୍ଷଦମାନଙ୍କୁ ନେଇକି ଏଇ କଳିଯୁଗର ଲୋକମାନଙ୍କୁ କନ୍ଭିନ୍ସ କରିବା ପାଇଁ, ବୁଝେଇବା ପାଇଁ ଦୁଇଟା ଜିନିଷ, ନାନା ଶାସ୍ତ୍ର ବିଚାରଣାଙ୍କ ନିପୁଣ ସଦ୍ଧର୍ମ ସଂସ୍ଥାପକ, ଶାସ୍ତ୍ରରେ ସବୁ ପ୍ରବୀଣ ଥିଲେ, ଏଣେ ସେଣେ ସେଇ ଗୋଟିଏ ଗୋଷ୍ଠୀ ନଷ୍ଟ କରି ଦେଖୁଣ ଷଡ଼ ଗୋଷ୍ଠୀ ନଷ୍ଟ କରେ ଦୁଇଟା ଜିନିଷ ସେ ପ୍ରତିପାଦ କରିଛନ୍ତି, ନାନା ଶାସ୍ତ୍ର ବିଚାରଣାଙ୍କ ନିପୁଣ ସଦ୍ଧର୍ମ ସଂସ୍ଥାପକ। ଇଏ ଗୋଟେ ପଦ ଲେଖିଲେ, ତାପରେ ହାରାଧେ ବ୍ରଜଦେବୀ ଚଳିତେ ହେ ନନ୍ଦ ସୁନ କୁତ, ସେଠି ତାଙ୍କ ପ୍ରେମ ଖିରି ମହାବିହୋଳି, ସବୁବେଳେ ବିହୋଳରେ କାନ୍ଦୁଥିଲେ ଦିନ ରାତି। ଏଣେ ଜଣେ ପଣ୍ଡିତ ନାନାଶାସ୍ତ୍ର ବିଚାରଣ ଲୋକ କଣ କାନ୍ଦୁଛନ୍ତି, ନାନାଶାସ୍ତ୍ର ବିଚାରଣା ଲୋକ କାନ୍ଦୁଛନ୍ତି କଣ? ଆମ ପରମ୍ପରାର ଯୋଉ ସେମାନଙ୍କର ଯୋଉ ଆଦର୍ଶତା ବର୍ତ୍ତମାନ ଜଗତରେ କେହି ବି ପ୍ରତିବାଦ, ମହାପ୍ରଭୁଙ୍କ ପାର୍ଶ୍ୱଙ୍କର ଯୋଉ ପାର୍ଶ୍ୱ ଯୋଉ ତାଙ୍କର ଯୋଉ ସ୍ଥିତିଟା ଏ ଜଗତରେ କେହି ବି ସ୍ଥାପିତ କରିପାରିବେନି। କାରଣ ସେମାନେ ଯେଉଁ ଯେଉଁ ସମ୍ପ୍ରଦାୟକୁ ଯେଉଁ ଦେଖୁଛି ସେ ସମ୍ପ୍ରଦାୟରେ ସେ ଭକ୍ତମାନଙ୍କର କିଛି ଯାହା କହୁଛି ପାଣ୍ଡିତ୍ୟର ନିଦର୍ଶନ ରହିଛି, ତାକୁ ପରାସ୍ତ କରିବା, ତାକୁ ପରାସ୍ତ କରିବା ପାଣ୍ଡିତ୍ୟ ସେମାନଙ୍କର ରହିଛି। କିନ୍ତୁ ଏଭଳି ମହାପ୍ରଭୁଙ୍କର ପାର୍ଶ୍ୱମାନେ ଯୋଉ ପ୍ରେମିକ କାହା ସାଙ୍ଗେ ଯୁକ୍ତି କରିବେନି, କେତେ ତୃଣାନ୍ତ ବିଶ୍ୱନିଚନ ନିରାଡ଼ମ୍ବର ଜୀବନ, ଦିନ ରାତି ଏଣେ କୃଷ୍ଣଙ୍କ ପାଇଁ କ୍ରନ୍ଦନ, ଏଣେ ଶାସ୍ତ୍ରରେ ସବୁ ନିପୁଣ, ସେମାନେ ଭଗବାନଙ୍କର ସେ ଜଗତର ଲୋକଙ୍କୁ ସେସବୁ ମହାପ୍ରଭୁଙ୍କର ଲୋକମାନେ, ସେ ତ ରାଧାକୃଷ୍ଣ ଅଭିନ୍ନତ ନୁହଁ, ତାଙ୍କ ଲୋକଙ୍କୁ ଧରିକି ଆଣିକି ଜଗତରେ ଶିକ୍ଷା ଦେଇକି ଗଲେ ଆଉ ଦୁଇଟା ଜିନିଷ। ଏଇ ଭଲ ପାଇବାଟା ଶାସ୍ତ୍ରରେ ଆମେ ଅଜ୍ଞାତରେ ଆମ ଯାହାର ଯେତେ ସନ୍ଦେହ ରହିଲା ସେ ସେତେ ଶୁଣିବା ଦରକାର, ତାପରେ ଯାହାର ପ୍ରେମ ହେଇଗଲା ସେ ବି ଶୁଣିବା ଦରକାର, ଦିଟା ଯିଏ ଯେତେ ଅଧିକା ପ୍ରେମିକ ହେଇଯିବ ସେ କଣ ସେ କୀର୍ତ୍ତନ ଶ୍ରବଣ ବିନା ରହିପାରିବନି। ସ୍ମରଣ ଦଶା ପ୍ରାପ୍ତ ହେଇଗଲା ପରେ ତାର ଅଲଗା ଅବସ୍ଥା, ସ୍ମରଣ କରିବ ସବୁବେଳେ କୃଷ୍ଣଙ୍କୁ, ପ୍ରତ୍ୟକ୍ଷ ସମ୍ବନ୍ଧରେ ଆସିବ, ସେତେବେଳେ ପ୍ରାଣଟା ସବୁବେଳେ ରହିଥିବ କଣ ପ୍ରିୟ ବସ୍ତୁଙ୍କ ବିଷୟରେ ଆମେ ଶୁଣିବା। ଭଗବାନଙ୍କୁ ଭଲ ପାଇବାଟା ହଉଛି, ଭଲ ପାଇବା ପାଇଁ ଏତେ ଜୀବ ଯେହେତୁ ଗୋଟେ ଭଲ ପାଇପାରୁନି, ତା ମନ ଭିତରେ ବିଭିନ୍ନ ପ୍ରକାର ସନ୍ଦେହ ରହୁଛି, ତା ପାଇଁ କରୁଣା କରିକି ଜୀବର କୃପାଏ କହିଲେ କୃଷ୍ଣ ବେଦ ପୁରାଣ, ମାୟା ମୁଗ୍ଧ ଜୀବର ନାହିଁ ସ୍ୱତ କୃଷ୍ଣ ଜ୍ଞାନ, ତାର କୃଷ୍ଣଙ୍କ ବିଷୟରେ କିଛି ଜ୍ଞାନ ନାହିଁ, ତାର ନିଜର କିଛି ନାହିଁ ଜ୍ଞାନ, ଆଉ ଜୀବର କୃପାଏ କହିଲେ କୃଷ୍ଣ ବେଦ ପୁରାଣ, ଜୀବକୁ କୃପା କରିକି ବେଦ ପୁରାଣ ରଚନା କରାହେଲା, ଏ ଜୀବର ଏ ସନ୍ଦେହଟା ଯାଉ କୃଷ୍ଣ ହଉଛନ୍ତି, କୃଷ୍ଣ ମୋର ପ୍ରଭୁତ୍ରାତା ଜୀବେର ହଏ ଜ୍ଞାନ, କୃଷ୍ଣ ମୋର ପ୍ରଭୁ କୃଷ୍ଣ ମୋର ତ୍ରାତା, ଏତିକି ହେଲେ ବୁଝେଇବା ନାଗି ସବୁ ଶାସ୍ତ୍ର ଅନାଦିକାଳ ଏଠି ଯୁକ୍ତି କଣ କରିବା ଆମେ, ଭଗବାନ ଭଗବାନ କେମିତି ସାତ ଦିନ ଧରିଲେ କେମିତି କଣ, ଆରେ ଏସବୁ କଣ, ଆମେ କର୍ମୀ ଲୋକମାନଙ୍କ ପାଇଁ କେବଳ ଜୀବନକୁ ଏତେ କଠୋର ହୃଦୟକୁ କଠୋର କଲେ ହବନି, ଏଥିପାଇଁ କନିଷ୍ଠ ଅଧିକାରୀକୁ ସବୁବେଳେ ତୁମେ ଯଦି ପ୍ରଚାର କର ତୁମ ହୃଦୟଟା କଣ ହେଇଯିବ, ସେଭଳି ଯୁକ୍ତିବାଦ ଆଡ଼କୁ ଯିବ, ଲୋକେ ତା ଅର୍ଥ ନୁହେଁ ଯେ ପୁଣି ସେ କଷିତ ପୁଣି କି ପ୍ରଚାର ହେଲେ ତ ସେମାନେ ଭକ୍ତ ହେବେ, ତାଙ୍କୁ ହରିକଥା କହିବାକୁ ପଡ଼ିବ ତାଙ୍କୁ, କିନ୍ତୁ ଆମେ ଯଦି ଉନ୍ନତ ସଙ୍ଗ ନ କରିବା ଆମ ହୃଦୟଟା ବି ସେଭଳି କଠୋର ହେଇଯିବ, ସେମାନଙ୍କ ବିଭିନ୍ନ ଯୁକ୍ତି ନା। କିନ୍ତୁ କୃଷ୍ଣଙ୍କୁ ଭଲ ପାଇବା ପାଇଁ ଏତେ ଯୋଉ ଶାସ୍ତ୍ରର ଜିନିଷ ରହିଛି, ତୁମେ ଭଲ ପାଇଯା ତାପରେ ତୁମେ ଜାଣିବ ଗୋଟେ ବ୍ୟକ୍ତିକୁ, ଭଲ ନ ପାଇଲା ପାଇଁ ତ ତୁମେ ଜଣଙ୍କୁ ଭଲ ପାଉନ, ତା ଜ୍ଞାନ ତୁମେ କଣ ଜାଣିବ, ତୁମେ ତା ବିଷୟରେ ଯେତିକି ଜାଣିଛ ସେଇଟା ସବୁ ଅଲଗା ନିକଟରୁ ଇନଫର୍ମେସନ ପାଇଛ, ପୁରା କମ୍ପ୍ଲିଟ ଜ୍ଞାନ ପାଇନ, ତୁମେ ଭଲ ପାଇନା ନା, ତୁମେ ଜଣଙ୍କୁ ଭଲ ପାଇନ, ତାର କେତେ ଧନ ଅଛି ଭାବିଲ, ତୁମର କେତେ ଅଛି ମୁଁ କଣ ଜାଣିଛି, ଆଜି କହିବ ଭାବିଲ କେତେ କଣ ଅଛି, ଆଜ୍ଞା ମୋର 5 ଲକ୍ଷ ଅଛି, ତୁମେ କଣ କହିଦେବ ସବୁ, ମାତା ଜାଣିନଥିବ ମାତା ସବୁ ଜାଣିଛି, ତୁମେ ହୁଅ ଝିଅ ଯିଏ ଯାହାକୁ ଭଲ ପାଇବ ସେ ସବୁ କହିଦେବ ନା, ଆଉ ସ୍ୱାମୀ ସ୍ତ୍ରୀ ତାଙ୍କ ଭିତରେ ଅଛ ବା କିଛି ରହୁଛି, ସେ ଭଲ ପାଉଛନ୍ତି ସବୁ କହିଦେବ, ମୋର ଏତିକି ଟଙ୍କା ଅଛି, ଏଠି ଏଟିଏମ୍ ଅଛି, ଏଠି ଡେବିଟ୍ କାର୍ଡ, ଏଠି କ୍ରେଡିଟ୍ କାର୍ଡ, ଏଠି ଏ କାର୍ଡ ସେ କାର୍ଡ, ସବୁ ଭଲ ପାଇଲା ମାନେ ତୁମେ ଜ୍ଞାନ ବି ଜାଣିଦେବ, ସ୍ୱାମୀ ସ୍ତ୍ରୀ ଯେତେବେଳେ ରହୁଛନ୍ତି ସେ ଜ୍ଞାନ ଜାଣିନ, ଇଏ କେମିତିଆ କଥା କହୁଛି, କେମିତିଆ ଲୋକ, ଆଉ କେଉଁ ସ୍ୱାମୀ ସ୍ତ୍ରୀ କ'ଣ ଝଡ଼ା ଲାଗେ, ମୁଁ ଜାଣିଛି ତୁମେ କେମିତିଆ ଲୋକ, ଏ ସ୍ୱାମୀ ସ୍ତ୍ରୀ ଝଡ଼ା ଲାଗିଲେ କୁହନ୍ତି, ମୁଁ ଶୁଣିଛି ଗାଉଣ୍ଡି ଭାଷା, ଆରେ ଇଏ ଠିକ ଧରିଛି ଆଉ, କାରଣ ଇଏ ତା କଥା ସବୁ କହିଥିବ, ମୁଁ ଜାଣିନି ତୁମର କେମିତିଆ ଭେଜା, ମୁଁ ଜାଣିଛି ତୁମେ କେମିତିକା ଲୋକ, କାହିଁ ଜାଣିଲ, ତାଙ୍କୁ ସେ ଭଲ ପାଉଛି ବା, ଭଲ ପାଉଛି ମାନେ ସବୁ ଖୋଲିକି କହିଦେଇଛି, ଭଲ ନ ପାଇଲେ କିଏ ମଣିଷଟା ହୃଦୟ ଖୋଲୁନି, ଆଉ ତୁମେ ଭଗବାନଙ୍କ କତିରୁ କ'ଣ ପାଇବ? ମ ତୁମେ ଚିତା ତିଳକ ମାରୁନା, କିଏ ମନା କରାହଉଛି କି? ଆମେ ବି ଚିତା ତିଳକ ମାରିଛୁ, କିନ୍ତୁ ଭଗବାନଙ୍କୁ ଭଲ ନ ପାଇଲେ ତୁମେ କେତେ ବଡ଼ ଜ୍ଞାନ ହେଲେ ବି ସେ ଖୋଲିବେନି ତାଙ୍କ ଭଣ୍ଡାର, କେବେ ସେ ଖୋଲିବେନି। ଭଲ ପାଇଲେ ତୁମେ ମୋତେ ଭଲ ପାଇଲେ ମୁଁ କହିଦେବି ନା ଆଜ୍ଞା ମୋ କାର୍ଡ଼ ଏତିକି ଅଛି, ଏଠି ମୋ ଟଙ୍କାଟା ଅଛି, ମୋର ପଇସା ଅଛି, ମୁଁ କହିଦେବି ମୋ ମଣିଷଟା ଖୋଲି ଦେଉଛି। ଆଉ ଲୋକ ସେ ଚିତା ତିଳକ ଘୃଣା କରୁଛନ୍ତି କାହିଁକି? ଏ ଲୋକ ତିଳକ ମାରୁଛି, ଚିତା ମାରୁଛି, କାହିଁକି ଘୃଣା କରୁଛନ୍ତି? ଏଇଟା ଆମର କ'ଣ ହେଇଗଲା? ଗୋଟେ ବେଶ ହେଇଗଲା, ଏଇଟାକୁ ନିନ୍ଦା କରିହବନି, କାରଣ ଏଇଟା ଆମର ଧର୍ମ ନା। ବେଶଟା ନେଇଛେ କାହିଁକି? ପୋଲିସ ପିନ୍ଧୁଛି ଡ୍ରେସ୍ଟା କେଉଁଥିପାଇଁ ପିନ୍ଧୁଛି? ତାର ଡ୍ୟୁଟି ପାଇଁ। ଆମେ ଯେଉଁ ବେଶଟା ନେଇଛେ ଏଇଟା ଗୋପୀମାନଙ୍କର ବେଶ, ଭଗବାନଙ୍କର ବେଶ। ଭଗବାନ ତିଳକ କରନ୍ତି ନା, କସ୍ତୁରୀ ତିଳକମ୍ ଲଲା ଆଠ ପଠାଳେ ବକ୍ଷ୍ୟସ୍ଥଳେ କୌସ୍ତୁବମ୍। ଭଗବାନ ବି ତିଳକ କରନ୍ତି ତାକୁ ଭଲ ପାଇବା ପାଇଁ, ଏଇଟା ଭଲ ପାଇବାର ନିଦର୍ଶନ। ବିଧି ପାଇଁ ଅଲଗା ହଜାର ଲୋକ ତିଳକ କରିଦେବେ, ପାଣି ତିଳକ କ'ଣ କୁହନ୍ତି ନି ଇରେ ତୁମେ ତିଳକ କରନା, ଆଜ୍ଞା ମୁଁ ପାଣିରେ ତିଳକ କରିଦେଉଛି। ଆମର ସେମିତି ନାହିଁ, ଆମର ସବୁ ହେଉଛି ଭଲ ପାଇବା ପାଇଁ। ତିଳକ କାହିଁ କରୁଛେ, ମାଳି କାହିଁକି ପିନ୍ଧୁଛେ, କାହିଁକି କୃଷ୍ଣଙ୍କର ଇଏ ପ୍ରିୟ ଏଥିପାଇଁ ପିନ୍ଧୁଛେ ନା? ଆଉ ନା ମୁଁ ନରକକୁ ପଳେଇ ବୋଲି ପିନ୍ଧୁଛେ, ଏଇଟା ଭଲ ପାଇବା ପାଇଁ ନୁହେଁ। ଯେମିତି ଆଗରୁ ଓଡ଼ିଆ ଲୋକ କ'ଣ କରିବେ, ମାଳି ପକେଇନୁ, ମାଳି ନ ପକେଇଲେ ମରଣ ହେଇଗଲେ ମୁଁ ନରକକୁ ପଳେଇବି, ଆମେ ସେଥିପାଇଁ ନୁହେଁ। ଆମର ଫିଲୋସଫି ହେଉଛି କେବଳ ତିଳ କରିବାର କାରଣ କୃଷ୍ଣ ଦେଖିଲେ ଖୁସି ହେବେ, ଭଲ ପାଇବେ, ତୁଳସୀ ଭଲ ପାଇବେ। ଏତେ ଶାସ୍ତ୍ର ଶ୍ରବଣ, ଏତେ ସବୁ ଯାହା କିଛି ଆମେ କରୁଛେ କେବଳ କୃଷ୍ଣ ଭଲ ପାଇବା ପାଇଁ। ଭଲ ନ ପାଇଲେ ତୁମେ ଯାହାକୁ ଭଲ ନ ପାଇବ ସେ ତା କୋଉଦିନ ମରମ କଥା କେବେ କହିବେନି। ଆଉ କୃଷ୍ଣଙ୍କୁ ତୁମେ ଭଲ ନ ପାଇଲେ କୃଷ୍ଣ ଶାସ୍ତ୍ର ଗୁରୁ ଆତ୍ମା ଯୋଉ କୃଷ୍ଣଙ୍କ ପ୍ରକାଶ ତୁମେ କାହାର କଥା ବୁଝିପାରିବନି। ଆଉ ସେଥିପାଇଁ ଆଗେ କୃଷ୍ଣଙ୍କର ଯୋଉ ପରିପ୍ରକାଶ ରହିଲେ ତିନି ଜଣ କିଏ? ଶାସ୍ତ୍ର ଗୁରୁ ଆତ୍ମା। ଶାସ୍ତ୍ର ଦ୍ୱାରା ଆମେ ଗୁରୁଙ୍କୁ ଜାଣିଲେ, ଶାସ୍ତ୍ର ନଥିଲେ ଆମେ ଗୁରୁକୁ ଜାଣିଥାନ୍ତେ ନା? କିନ୍ତୁ ଆଗେ ଗୁରୁକୁ ଜାଣିଲେ ତାପରେ ଶାସ୍ତ୍ର ଜାଣିଲେ, ଆଗେ ଭଗବାନ ଶାସ୍ତ୍ର ପ୍ରକାଶ କଲେ। କିନ୍ତୁ ଶାସ୍ତ୍ରକୁ ବୁଝିପାରିବାନି, ଶାସ୍ତ୍ର ଖାଲି ଇନଫର୍ମେସନ୍ ଦିଆଗଲା, ଶାସ୍ତ୍ର ଖାଲି ଇନଫର୍ମେସନ୍, ଭଗବାନଙ୍କର ପ୍ରକାଶ କିନ୍ତୁ ଶାସ୍ତ୍ରକୁ ଯିବ ବୁଝିପାରିବନି। ସେଥିପାଇଁ ଭଗବାନ କ'ଣ କଲେ? ଗୁରୁ ଆସିଲେ, ଆଗେ ଶାସ୍ତ୍ର ତାପରେ ଗୁରୁ। ଭଗବାନଙ୍କ ଯୋଉ କୃପା ଲୀଳା ରହିଲା ଆଗେ ସେବେ କହିଲେ ଜୀବେର କୃପା କହିଲ କୃଷ୍ଣ ବେଦ ପୁରାଣ, ପ୍ରଥମେ ଶାସ୍ତ୍ର ପ୍ରକାଶ କଲେ, ଶାସ୍ତ୍ର ପ୍ରକାଶ କଲା ପରେ ପୁଣି କୃଷ୍ଣ ବି ହାରାସ ହେଇଗଲେ। ଏତେ ଚେଷ୍ଟା କଲେ ଜୀବଟା ଟିକେ ବୁଝିବା ପାଇଁ, ବ୍ୟାସ ରୂପରେ ମୁଁ ସବୁ ଲେଖିଲି ଭଣି, ଜୀବ ଜାଣିବା ଦରକାର ମୋର ସେ ଅଂଶ, ସେ ଦୁଃଖ ପାଉଛି ହେଲେ ବି ଜୀବ ବୁଝି ପାରୁନି। ଦ୍ୱିତୀୟ ତାପରେ କ'ଣ କଲେ? ଗୁରୁ, ଗୁରୁଙ୍କୁ ପଠାଇଲେ, ସାଧୁଙ୍କୁ ପଠାଇଲେ, ଯାଅ ଶାସ୍ତ୍ର ବିଷୟରେ କୁହ। ଶାସ୍ତ୍ର କଥା କିଏ କହିପାରିବ? ଶାସ୍ତ୍ର ଯଦି କାହାର ବିସ୍ତାର ହେଲେ ଭଗବାନଙ୍କର ବିସ୍ତାର, ତାହେଲେ ଯିଏ ଭଗବାନଙ୍କର ବିସ୍ତାର ସିଏ ଶାସ୍ତ୍ର ଜାଣିବ ନା ପୂର୍ଣ୍ଣ? ଆଉ କିଏ ଜାଣିବ? ସେ ତାଙ୍କ କଥାରେ ନିଜେ କହିବ ନା? ଆଉ ଭଗବାନ କଥାଟା କିଏ କହିବେ? ନିଜେ କହିବ ନା? ତୁମେ ଯାହା ଖାଇବ ତୁମେ କହିବ ନା? ଆଉ ତାପରେ ଗୁରୁ ଆସିଲେ, ତେଣୁ ଗୁରୁ ରହିଗଲେ ଶାସ୍ତ୍ରକୁ ପ୍ରକାଶ କଲେ, କାରଣ ଆଗରୁ ଶାସ୍ତ୍ର ଆମେ ଜାଣିଥିଲେ କିନ୍ତୁ କିଛି ବୁଝିପାରୁନଥିଲେ, ଜାଣିବା ଧରିପାରୁନଥିଲେ, ଜାଣିପାରୁନଥିଲେ ବି ଆମେ ଜାଣିଛେ ମୁଁ ଆତ୍ମା, କିନ୍ତୁ ଆତ୍ମା କ'ଣ ଧର୍ମ ଆମେ ଜାଣିପାରୁନି। ସେ ନେଇ ଓଡ଼ିଆରେ ଗୋଟେ ଗାଁ ଲୋକ ଗୁଡ଼ା ବୁଢ଼ୀ ଗୁଡ଼ା ସବୁ ଢବ କୁହନ୍ତି, କ'ଣ ମରମ ଜାଣିଲେ ହେଲା, କ'ଣ ପଢ଼ିଲେ କ'ଣ ମରମ ଜାଣିଲେ ହେଲା, ଶାସ୍ତ୍ର ଖାଲି ପଢ଼ିଲେ କ'ଣ ତା ମରମଟା ଜାଣିଲେ ହେଲା? ମରମଟା କିଏ ଜାଣିଛି? ବେଦ ପୁରାଣ ତୁ କ'ଣ ଗୋଟେ ଢଗ, ମୁଁ ଭୁଲିଗଲି ସେଇଟା କୁହନ୍ତିନି ମରମ ଜାଣିଲେ ହେଲା, ବୁଢ଼ୀମାନେ ସବୁ ଢଗ କରିବେ, ଶାସ୍ତ୍ର ଖାଲି ପଢ଼ିଲେ କ'ଣ ତା ମରମଟା, ମରମଟା ଏଇ ସାଧୁ ଜାଣ, ଆଉ କିଏ ଜାଣୁ? ବହୁତ ଲୀଳା କହିପାରିବ, ବହୁତ ଉପାୟରେ କହିପାରିବ, ବହୁତ ଲୋକଙ୍କ ମନ ମୋହିପାରିବ, କିନ୍ତୁ ତା ମରମଟା ଗୋଟେ ଅଛି, ସେ ଲୋକଙ୍କୁ ବୁଝିବା ପାଇଁ ତୁମେ କିଛି କହିଦେଉଛ, କିନ୍ତୁ ତାର ମରମଟା ଅଛି, ମରମଟା ତୁମେ ସେମିତି କହିବେ ଯେ ଅଧିକାରୀ ଲୋକ ତାକୁ ସାଧୁ ସାଧୁ କୁହନ୍ତି। ତେଣୁ ଭଗବାନଙ୍କର ଏ ଯେଉଁ ଲୀଳାରେ ଶାସ୍ତ୍ର ରହିଲେ ତାପରେ ଗୁରୁ ରହିଲେ, ତେଣୁ ଭଗବାନ ଯେଉଁ ଖୋଲି ଦିଅନ୍ତି ତାଙ୍କର, ଯେମିତି ଜଣଙ୍କୁ ଏଇ କଥା ପଢ଼ିଥିଲେ ନା କେମିତି ଭଗବାନ ସାତ ଦିନ ଗୋବର୍ଦ୍ଧନ ଧାରଣ କଲେ, ଏ ଯେଉଁ ଅସମ୍ଭବ ଲାଗୁଛି, ଏ ସମ୍ଭବ ଅସମ୍ଭବ ନୁହେଁ ଏସବୁ। ଆମେ ଯେପର୍ଯ୍ୟନ୍ତ ଭଗବାନଙ୍କୁ ଭଲ ନ ପାଇପାରିଲେ ସେ ପର୍ଯ୍ୟନ୍ତ ସେ ତାଙ୍କ କିଛି ତୁମର ଜ୍ଞାନର ଭଣ୍ଡାରକୁ ସେ ଖୋଲିବେନି, କି ଧନର ଭଣ୍ଡାରକୁ ଖୋଲିବେନି, କି ତାଙ୍କର କୌଣସି ନାମ ରୂପ ଗୁଣ ଲୀଳା କୌଣସି ଜିନିଷକୁ ସେ ଖୋଲିବେନି, ତ ଭଲ ପାଉନା। ଆଉ ତାଙ୍କୁ ଭଲ ପାଇବାକୁ ହେଲେ କ'ଣ କରିବାକୁ ପଡ଼ିବ? ତାଙ୍କର ଯେ ବିସ୍ତାର ରହିଲେ କିଏ ଶାସ୍ତ୍ର ଗୁରୁ, ତାପରେ ପରମାତ୍ମା। ତାଙ୍କୁ ଭଲ ନ ପାଇଲେ କୃଷ୍ଣ କେମିତି ଭଲ ପାଇବ? ସେ ଆସୁଛନ୍ତି ଶିଖିବା ପାଇଁ, ଭଗବାନ କେମିତି ଭଲ ପାଇବ? ପୁଣି ଜୀବଟା ଭଗବାନଙ୍କୁ କ'ଣ ଶାସ୍ତ୍ରରୁ କ'ଣ ଭଲ ପାଇବ? ସେ ଶାସ୍ତ୍ର ସେ ପାଠ ପଢ଼ନ୍ତି, ସେ କ'ଣ କରିବେ? ତାକୁ କେତେ ଶୁଣିବା ପାଇଁ ଭଲ ଲାଗୁନି ବା ତାର ରୁଚି ହଉନି, ଗୁରୁଙ୍କ କଥାକୁ ବିଶ୍ୱାସ ହଉନି। ସେଥିପାଇଁ ଭଗବାନ କୃପା କରି କ'ଣ କଲେ? ପୁଣି ବିଗ୍ରହ ରୂପରେ ରହିଲେ। ଗୋଟେ ଜୀବକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କର କେତେ ଦୟା! ଇଏ କ'ଣ ଗୁରୁ କହିଲେ କ'ଣ ସେ କରିବ? ଆଗରୁ କ'ଣ ଥିଲା? ଗୁରୁ ଗୁରୁ କହିଲେ ଗୋଟିଏ, ଶିଷ୍ୟ କରିବ କୋଟିଏ। ବର୍ତ୍ତମାନ ବର୍ତ୍ତମାନ ଓଲଟା, ଗୁରୁ କହିବେ କୋଟିଏ, ଶିଷ୍ୟ ସେ କରିବନି ଗୋଟିଏ, ସେ ଗୋଟେ କରିବନି। ତେଣୁ ଶିଷ୍ୟ ବି ସେ ତ ବଧ ଜୀବଟା ନା, ତା କହିଲେ ଏଇଟା କର ବୋଲି ସେ କରିବନି, କରିଲେ ବହୁତ ଡାକନ୍ତି, ଆଜି କରିବ କାଲି କରିବନି, ଏମିତି ତା ବିଘ୍ନ ରହିଲେ ନା। ସେ ଅଶ୍ରଦ୍ଧାରେ ଇଚ୍ଛା ନଥିଲେ ବି ଏମିତି କରୁଛି, କରୁ 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 କେଉଁଦିନ ତାର ଗୋଟେ ଶ୍ରଦ୍ଧା ଆସିଯିବ? ଭଗବାନ ତା ସେବାଟାକୁ ଗ୍ରହଣ କରିନେଉଛନ୍ତି। ଗୁରୁଦେବ କୁହନ୍ତି ଗଧ ସବୁବେଳେ କ'ଣ କରୁଛି? ସବୁବେଳେ କାଠ ବୁଜ ବୋହୁଛି, ଦୁବାରା ଲୁଗା ବୋହୁଛି ସବୁଦିନ, କିନ୍ତୁ ଯେଉଁଦିନ ଚନ୍ଦନ କାଠଟା ବୋହିବ ତା ଭାଗ୍ୟଟା ବଦଳି ଗଲା ନା। ଚନ୍ଦନ କାଠ ଆଜି ବୋହିଲା, ବାସନା ଟିକେ ପାଇଲା, ଆଉ ସେ ଚନ୍ଦନ କାଠଟା କାହା ସେବାରେ ଲାଗିବ? ଠାକୁର ସେବାରେ। ସାଧୁ ସେଇଭଳିଆ ଜୀବଟାକୁ ଏଇଗୁଡ଼ା ଗଧଟା ସଂସାର ବୋଝ ହୋଇଥାନ୍ତା ନା କ'ଣ? ଜୀବ ହାଚୁରା ନ ହୋଇ ନା କ'ଣ ସବୁବେଳ ବାହାଯାଇ ବିବାହ କ'ଣ ହେଇଥାନ୍ତୁ? ମାର୍କେଟ ଯାଆରେ ସଂସାର କଥା, ଆଉ ସଂସାର ଗୋଟେ ବୁଝ ମୁଣ୍ଡିଆ କାମ ନା। ଆଉ ଯିଏ ବିବାହ ହେଇଛି ପଚାରୁ ନା ବାବୁଲାକୁ, କହିବନି ନା ମୁଁ ବୁଝ ମୁଣ୍ଡ ବୁଲେଇଗଲାଣି କେବେ ନାଇଁ? ଏ ପୁଅ ବାହାଘର ସରିବ, ଝିଅ ବାହାଘର ସରିବ, ସବୁ ସରିଲେ ତ ମୁଣ୍ଡ ଗୋଟେ ବୁଝ ଥିବ। ଆଉ କାହିଁ ପଳେଇ ଆସନ୍ତୁ ସବୁ 50 ବର୍ଷରେ କାହିଁ ପଳେଇ ଆସିବେ? ଇଏ ଏମିତିଆ ଗୋଟେ ସଂସାର ବୁଝ ତୁମ ପଛ ପଛେ ଲାଗିକି ରହିଥିବ, ସିଏ ବା ନଦେବେ, ତୁମେ ଓହ୍ଲେଇଲା ବେଳକୁ ସେ ନଦେବେ। ଦେଖି ଜାଣ ଯେ ମାଟି ଲୋଡ଼ ହୁଏ, କ'ଣ ଏଟା କୁହନ୍ତି ଯେ ମାଟି ଖୋଳନ୍ତି ମ ଚୌକି ଚୌକା ନା କ'ଣ କୁହନ୍ତି ନା, ଗୋଟେ ଖୋଳାଯାଏ, ଦେଖିଛ ନା ଚୌକା ଖୋଳନ୍ତିନି ନା ସବୁ ମାଟି ମାଟି ଖୋଳା ମାଟି ଖୋଳା ଲୋକ କ'ଣ କରୁଥିବେ? ଯେଉଁଠି ବସେ ତ ଟାଣି ବସୁଛୁ କ'ଣ ତା ମୁଣ୍ଡରେ ନଦେବେ, ସିଏ କ'ଣ ଟିକେ ଫୋପାଡ଼ ଦେଇ କ'ଣ କ'ଣ ଚାହୁଁଥିବ? ଟିକେ ବସି ତ ବସିବାକୁ ଦେବେନି, କାରଣ ଇଆର ଫୁଲ ହେଇଗଲାଣି ପୁଣି ଝୁଡ଼ି। ଦେଖୁଛ ନା ନାଇଁ, ମାଟି କଟା କାମ ଯା ସଂସାର କାମ ହଉଛି ସେୟା। ତୁମେ ଭାବୁଥିବ ମୁଁ ଝୋଡ଼ିଟାକୁ ପକେଇ ଦେଇକି ହାଲକା ଯିବ, ପୁଅ ବାହାରଟା ସରିଯିବ, ଝିଅ ବାହାରଟା ସରିଯିବ, ମୁଁ ଟିକେ ହାଲକା ହିଁ ବସିବି, ଝୁଡ଼ିଟା ଓହ୍ଲେଇଦେବି। ତୁ ଓହ୍ଲେଇଦେବି ବସିଲା ବେଳକୁ ପୁଣି ଝୋଡ଼ି ଭର୍ତ୍ତି କରିଦେଇ ଡାକିବେନି, ଏ କା ସଂସାର ସେୟା, ସଂସାର ବୋଝଟା ହଉଛି ସେଇଭଳିଆ। ଆମେ ସଂସାର ରହିଥିଲେ କ'ଣ ସେତିକି ବୋଝ ନେଇଥାନ୍ତେ? ସାଧୁଗୁରୁ କ'ଣ କଲେ? ଜୀବଟା ତ ଭଲ ପାଇପାରୁନି ନା ଭଗବାନଙ୍କୁ, ଭଗବାନ ଚିନ୍ତା କଲେ କହିଲେ ନା ମୋତେ କିଛି କରିବାକୁ ପଡ଼ିବ, ଆମେ କାହିଁ ବିଗ୍ରହ ରୂପରେ ଆଇଲେ ସେବାର ସୁଯୋଗ ଗୋଟେ ଦେବେ। ଅଶ୍ରଦ୍ଧାରେ ଏଇ ସଂସାର ବୋଝ ବୋହୁଛି ହେଲେ ମୋ କାହିଁଟି କରୁ? ଖାଲି ବ୍ରହ୍ମଚାରୀ ନୁହେଁ, ବ୍ରହ୍ମଚାରୀ ତ ଚାଲିଲା, ସାଧୁ ତ ଆଇଲା ସେବା କଲା, ଗୃହସ୍ଥ କ'ଣ କରିବ? ପୁଣି କୁଆଡ଼େ ଯିବ? ସିଏ ବି କୁଆଡ଼େ ଯିବ? ସିଏ ତ ପୁଣି କେତେବେଳେ ଗୋଟେ ଆସିବ ନା ଭଗବାନଙ୍କ ଭକ୍ତି ପଥକୁ। ସେଥିପାଇଁ ଗୁରୁଦେବ ସେ କଥା କୁହନ୍ତି, ସାଧୁ ଆସିକି ଏଠି କୃଷ୍ଣ ସଂସାର ଖୋଲନ୍ତି। ଏଇଟା ମାୟା ସଂସାର ଭିତରେ ରହିଛନ୍ତି ନା, ସବୁବେଳେ ସଂସାର ପିଲା ଛୁଆ କ'ଣ ଘାଣ୍ଟି ହେଉଛନ୍ତି କୁହନ୍ତିନି, ମୁଁ ପିଲା ଛୁଆ ଭିତରେ ପଡ଼ିକି ଘାଣ୍ଟି ହେଉଛି କ'ଣ କିରି? ପିଲା ଛୁଆ ଭିତରେ ପଶିକି ଘାଣ୍ଟି ହେଉଛି କ'ଣ? ସବୁବେଳେ ତାଙ୍କୁ ସେ ଯେମିତି ମନ୍ଥନ କରାହଉଛି, ଦହି ମଥୁଛ ସେଇଭଳିଆ, ଏ ଝମେଳା ସେ ଝମେଳା, କେତେବେଳେ ଶୋଉଥିବ, ଶୋଇଲା ବେଳେ ବି ଦିବଦ କାନରେ ପୁରେଇକି ଶୋଇବ ନା କ'ଣ? କ'ଣ ଆସି ଚାଲିବାକୁ ଶୋଇଯାଉଛ? ହେଠି ଡାଲିଟା ନାହିଁ, ଚାଉଳଟା ନାହିଁ, ହେଟା ନାହିଁ, ବଟର 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 ବଟର, ହେ ପୁଅଟାକୁ ଝାଡ଼ା ହେଲାଣି, ତା ସ୍କୁଲ ଆଣିବି, ସେ କିରେ ଶୋଇବାକୁ ଟିକେ ଦିଅ, ଶୋଇବା ଖାଇଲା ବେଳେ ଖାଇବାଟାକୁ ବଢା ବାଢ଼ି ଦେଇକି କ'ଣ ଖାଇବାଟା ବାଢ଼ି ଦେ, ବାଢ଼ି ଦେଇ କହିଦବ କ'ଣ ପରିବାଟା ନାହିଁ, ଡାଲିଟା ନାହିଁ, ସବୁବେଳେ ଘାଣ୍ଟିଏ ତୁମକୁ କୁହନ୍ତିନି, ମୁଁ ସଂସାର ଭିତରେ ପଶିକି ଘାଣ୍ଟି ହେଉଛି ଆଜ୍ଞା ଲୋକେ ଘାଣ୍ଟି, ଏ ଯେଉଁ କାଦୁଅକୁ ଚକଡ଼ନ୍ତି ସେ ଚକଡ଼ା ଚାଲିଥିବ। ତୁମେ ଭାବନି ଯେ ମୁଁ ମାଟି ବୋଝ ଓହ୍ଲେଇ ଦେଇକି ବସି ପଡ଼ିବି, କାରଣ ତୁମେ ଏ ସଂସାର କଣ୍ଟ୍ରାକ୍ଟରେ ନେଲା ଭଳିଆ, ଯିଏ ମାଟି ହାଣୁଛି ସିଏ କ'ଣ କରିବ? ସିଏ ଲୋଡ଼ କରିଦେଇକି ତୁମେ ଡାକିବ, ଆସ 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 ମୁଣ୍ଡେଇ ଦେବ। ଗୃହସ୍ଥଙ୍କୁ କ'ଣ କରିବେ? ଗୃହସ୍ଥ ଯିଏ ସଂସାର ଭିତରେ ରହିଲେ ତାଙ୍କର ସୁଖ ଗୋଟେ କ'ଣ? ସେଥିପାଇଁ ଗୁରୁ ସାଧୁ ଆସିକି କୃଷ୍ଣ ସଂସାର ଖୋଲନ୍ତି। ସଂସାର ଏଇଟା କୃଷ୍ଣଙ୍କର ସଂସାର, ଏଇଟା ମାୟା ସଂସାର କାମ କରୁଛି, ଏଇଟା ଆସିକି ଟିକେ ଭଗବାନଙ୍କର ଏଠି ଝାଡ଼ୁ ଟିକେ ମାରୁ, ଫୁଲ ଟିକେ ତୋଳି ଦେଉ, ବାସନ ଟିକେ ମାଜୁ, ଆଉ ତା ସମୟଟା ଟିକେ ଭଗବାନ ପାଖରେ ଲାଗିଲେ କେତେବେଳେ ଗଦ ଭଳିଆ ସଂସାର ପାଇଁ କଟୁଛି, କାଳେ କୃଷ୍ଣ କୃପା କରିଦେଲେ କ'ଣ ହବ, କାଳେ ଯଦି ଚନ୍ଦନ କାଠ ବାଜିଲା ଭଳିଆ ଗଧର, ସେଭଳିଆ କାଳେ ୟାର ଭାଗ୍ୟଟା ବଦଳିବ। ତେଣୁ ଇ ଜୀବ ଯେଉଁ ବିଚାର କରୁଛି ଏ ସମସ୍ତଙ୍କ ପାଇଁ, ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ, ପ୍ରକୃତରେ ତାକୁ ଏଇ ଗୌଡ଼ ବୈଷ୍ଣବ ଧାରାରେ ଆମର ଯେଉଁ କେତେ ସୁନ୍ଦର ପ୍ରୋସେସ୍ ରଖାଯାଇଛି, ଶାସ୍ତ୍ରଙ୍କୁ ଆଧାର କରାଗଲା, ଗୁରୁଙ୍କୁ ଆଧାର କରାଗଲା, ବିଗ୍ରହଙ୍କୁ ରଖାଗଲା, କେବଳ ଗୋଟେ ଜୀବକୁ ଏମିତି କେମିତି ଭଗବାନ ସେ ଭଲ ପାଇଯାଉ, ଭଗବାନ ନିଜେ ବ୍ୟବସ୍ଥା କରିଛନ୍ତି, ନିଜେ ବିଗ୍ରହ ରୂପରେ ପ୍ରକାଶ, ନାମ ରୂପ ବିଗ୍ରହ ନାମ ରୂପରେ ପୁଣି ପ୍ରଭୁ ଆସିଲେ, ଇଏ ପୁଣି କିଛି ହେଇପାରିବନି କଳିଯୁଗରେ, ନା ବିଗ୍ରହଙ୍କୁ ଜଣେ ଭଲ ପାଇପାରିବ, ନା ଗୁରୁଙ୍କୁ ଜଣେ ଭଲ ପାଇପାରିବ, ନା ଶାସ୍ତ୍ରଙ୍କୁ ଜଣେ ଭଲ ପାଇପାରିବ, ସେଥିରେ ପୁଣି ନାମ ଆସିଲେ, କାରଣ ଏ ଚେତନା ଏତେ ଦୂଷିତ, ସେ କିଛି ଗୁରୁକୁ କ'ଣ ଗୁରୁ କ'ଣ ଶାସ୍ତ୍ର କ'ଣ ଭଗବାନ କିଛି ତାର ଜ୍ଞାନ ଆସିବନି, ସେଥିପାଇଁ ନାମ ଆସିଲେ, ନାମ ଆସିକି ସଫା କରିବେ, ସେ ନିଜେ ଭଗବାନ ଆସିଲେ ପୁଣି ସଫା କରିବା ପାଇଁ ନାମ ରୂପରେ ଆସିଲେ, ଏ ସବୁବେଳେ ଉଚ୍ଚାରଣ ଟିକେ କରୁ ତା ହୃଦୟ ଭିତରେ, କେତେ ପ୍ରଭୁଙ୍କର ଦୟା। ତ ଯେପରି ଆମେ ଭଗବାନଙ୍କୁ ଭଲ ନ ପାଇପାରିବା, ଏସବୁ ଅଦ୍ୱିତୀୟ ତତ୍ତ୍ୱ ସବୁ, ତତ୍ତ୍ୱରା ତାକୁ କିଛି ଖୋଜିକି ତୁମେ ପାଇବେନି, କେମିତି ଭଗବାନ ଲୀଳାମୃତ ରୂପକୁ ଆସ୍ୱାଦନ କରୁଥିଲେ, କେମିତି ଗୋପୀମାନେ ଭୋଜନ କରୁନଥିଲେ, ତା ଭିତରେ ଛୋଟ ପିଲା ଥିବେ କି ନାହିଁ, ଜଣେ ତୁମେ ଯୁକ୍ତି କର, ଗାଈମାନେ ଏଠି ଗୋମାତା ଏଠି କ'ଣ କୁହାଗଲା, ଗୋପ ଗୋପୀ କଥା କୁହାଗଲା, ଆଉ କାହା କଥା କୁହାଗଲା କି, ଆଉ କାହା କଥା କୁହାଗଲା, କିନ୍ତୁ ବସିଥିଲେ ଭିତରେ କିଏ, ଗାବି ବସିଥିଲେ କି ନାହିଁ, ବାଛୁରୀ ବସିଥିବେ କି ନାହିଁ, ଆଚ୍ଛା ହରିଣ ବସିଥିଲେ କି ନାହିଁ, ବାରହା ବସିଥିଲେ କି ନାହିଁ, ପଶୁପକ୍ଷୀମାନେ ବସିଥିଲେ କି ନାହିଁ, ତା ଭିତରେ କ'ଣ ଗଛ ଥିଲେ କି ପଶୁପକ୍ଷୀମାନେ ଖାଉଥିଲେ, ତାହେଲେ ସେମାନେ କ'ଣ କରୁଛି, ସାତ ଦିନ ମଣିଷ ମଣିଷ ନ ଖାଇଲେ ଆମର ରହିଯିବ, ଗାଈମାନେ ନ ଖାଇଲେ ପଶୁପକ୍ଷୀ ନ ଖାଇଲେ ସେ ଭା ମା ରା ରା ସେ ତ ହେଇଥାନ୍ତେ, ତାଙ୍କ ତ କାହିଁ ଲେଖାଇଛି କିଛି ନାଇଁ, ନାଇଁ ନାଇଁ, ଭଗବାନଙ୍କର ଶକ୍ତି ସେ ଜଗତର ଧର୍ମ ସେୟା, ସେଠି ଏତେ ଏସବୁ ସର ଚିନ୍ତା ବେଶୀ ନାହିଁ, ସେଠି କେବଳ କୃଷ୍ଣ ଚିନ୍ତା ଭଗବତ ଚିନ୍ତା, ସେ ଆନନ୍ଦ କ'ଣ, ସେଟା ସେଠି ସେ ଜଗତକୁ ଯିଏ ଯାଇଛି, ଯିଏ ପହଞ୍ଚି ପାରିବ ସେ ଜାଣିପାରିବ, ଆଉ ସେ ଜଗତରୁ ଆସିବା ଲୋକ ଜାଣିଛନ୍ତି, ଆଉ କିଏ ଜାଣିପାରିବେ, ଆମେ କ'ଣ ଆମେ କାଲି କାଲି ଶୁଣୁଛେ। ତେଣୁ ଇନ୍ଦ୍ର ଏଟା ଦର୍ଶନ କଲା ପରେ 7 ଦିନ ପରେ ତାଙ୍କର ଗର୍ବ ଅପମୋଦନ ହେଲା, ଜାଣିପାରିଲେ, ଭୟ କରିଗଲେ, ଏ 7 ଦିନ ହେଲାଣି ମୁଁ ପୁରା ପ୍ଲାବନ ହେଇଗଲାଣି, ଜଳ ଯେତେ ଯାଉଛି ଦେଖିଲ କାହିଁ ବନ୍ୟା ହଉନି, ଇନ୍ଦ୍ର କ'ଣ ଚାହୁଁଥିବେ, ଇନ୍ଦ୍ର ଚାହୁଁଥିବେ ବନ୍ୟାଟା ଅଧିକା ହେଇଗଲେ ପାଣିଟା ଗାତ ଭିତରେ ପଶିବନି, ଯଦି ଯୋଉ ଶେଷ ଶୋଇଥିବେ ସେ କ'ଣ ଶେଷକୁ ଦେଖିପାରୁଥିଲେ, କିଏ ଇନ୍ଦ୍ର ଦେଖିପାରୁନଥିଲେ, ଡ୍ୟାମ୍ ଫ୍ୟାମ୍ ହେଇନଥିଲା, ଅଲକ୍ଷ୍ୟରେ ଶେଷ ଶୋଇଛନ୍ତି, କାରଣ ଜଳ ଅଧିକା ହେଇଗଲେ ଇନ୍ଦ୍ରଙ୍କର କ'ଣ, ଇନ୍ଦ୍ର ଯେତେବେଳେ ଦେଖିଲେ ଗୋବର୍ଦ୍ଧନକୁ ଧାରଣ କରିଦେଲେ, ଉପର ବାଟରେ ବଜ୍ର ଆଉ ପଡ଼ିପାରୁନି, ତଳେ କ'ଣ କରିବେ, ବର୍ଷାଟା ଜୋର ହେଇଗଲେ ମାନେ ପାଣିଟା ଗାତ ଭିତରେ ବସିଲେ କୁଆଡ଼େ ଯିବେ ସିଏ, କାରଣ ବର୍ଷାଟା କେତେ ଜୋର ହେଇଥିବ, ଯେତେ ଜୋର ବର୍ଷା ହେଲେ କ'ଣ, ଭଗବାନ ତ ଭଗବାନଙ୍କର ଚିନ୍ମୟ ଶକ୍ତି ପ୍ରଭାବରେ ତାକୁ ସବୁ ଶୋଷ ସଂହାରିକା ଶକ୍ତି ସବୁ ଶୋଷଣ କରୁନଉଛନ୍ତି, ଆଉ 7 ଦିନ ପରେ ଇନ୍ଦ୍ର ଦେଖିଲେ ଆଉ ହବନି କାମ, କିନ୍ତୁ ପ୍ରଳୟ କରିବା ପାଇଁ ଯେତିକି ହେଲାଣି ଯେତେବେଳେ ପ୍ରଳୟ ହେଇସାରନ୍ତି, ସେ ଡାକିବେ ମେଘଗଣକୁ ପଳେଇଆସ ପଳେଇଆସ ପଳେଇଆସ, ଦେବରାଜ ଇନ୍ଦ୍ର ଜାଣିପାରୁନାହାନ୍ତି ବୈଭବକୁ, ଆଉ ମଣିଷ କହିବେ ମୁଁ ଯୁକ୍ତି କରିକି ଜାଣିବି, ମୁଁ ବିଜ୍ଞାନ ଦ୍ୱାରା କାହାକୁ ତୁମେ ବୁଝେଇଦେଲେ ସେ କୃଷ୍ଣଙ୍କୁ ଭଲ ପାଇବ, କ'ଣ ତାଙ୍କୁ ବୁଝେଇବ, ଆଜିକାଲି ଲୋକଙ୍କୁ କ'ଣ ବୁଝେଇବ, ତୁମେ ତାଙ୍କର କ'ଣ ବୁଝେଇବ, ଇଏ ବୁଝିବା ଜିନିଷ ତାଙ୍କୁ ବୁଝେଇବ, ଇଏ ବୁଝିବା ଜିନିଷ ନା, କୁହନ୍ତୁ ଯୋଉଟା ବୁଝି ହବ ତ ବୁଝେଇବ, ବୁଝିବା ଜିନିଷ ନୁହେଁ, 7 ଦିନ ସେ ଭୋଜନ କରିନାହାନ୍ତି ଏବଂ ଗୋବର୍ଦ୍ଧନକୁ ଧାରଣ କରିଛି ବାମ ହସ୍ତରେ, କ'ଣ ବୁଝିବ, କେବଳ ଏତିକି ବୁଝିବ, ଶୁଣନ୍ତି ଅତର୍କ ଅଚିନ୍ତ୍ୟ, ତର୍କ ଦ୍ୱାରା ପାଇପାରିବେନି, ଚିନ୍ତା କରି ତୁମେ ଜାଣିପାରିବନି, ସେ ଅଧକ୍ଷ ଜଗସ୍ତୁ, ତ ଏଇଭଳି ଭାବରେ ଗୋବର୍ଦ୍ଧନ ଧାରଣ କରିଛନ୍ତି। ଆସନ୍ତାକାଲି ଆମେ ଶୁଣିବା, ହରେ କୃଷ୍ଣ ଜୟ ଗ୍ରନ୍ଥରାସ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ଦେବା।